ଯେଭଳି ଜଣେ ତାର ଗୃହ ପରିବାର ଚଳୁଛି ତାକୁ ସହାୟ କରିବାକୁ
ସେ ଜଗତର ସ୍ଥିତି ଏଭଳି ଏମିତି ତିଆରି କରାଯାଇଛି, ସହିବାକୁ ଆମକୁ ପଡ଼ିବ। ଯେପରି ଶରୀର ଅଛି, ସୁଖ ଦୁଃଖ ଏଗୁଡ଼ିକ ଲାଗିକି ରହିବ, ଏଗୁଡ଼ା ସହିବାକୁ ପଡ଼ିବ। ମାତ୍ର ସ୍ପର୍ଶାଶ୍ରୁକୁନ୍ତେୟ ଶୀତୋଷ୍ଣ ସୁଖ ଦୁଃଖତା, ସବୁବେଳେ ଦୁଃଖ ରହିବନି କି ସବୁବେଳେ ସୁଖ ରହିବନି। ପୂର୍ବର କର୍ମ ହିସାବରେ ସୁଖ ଦୁଃଖର ଚକ୍ର ଚାଲିବ, କିଛି ଦିନ ସୁଖ ଆସିବ, କିଛି ଦିନ ଦୁଃଖ ଆସିବ। କର୍ମଫଳ ଅଛି ନା, କର୍ମଫଳ କାହାର ସବୁବେଳେ ସମାନ ନଥାଏ। କାହାର 2 ବର୍ଷ ଭଲ ରହିବ, ବର୍ଷେ ଭଲ ରହିବ, କାହାର ସବୁବେଳେ ବି ବହୁତ ଦିନ ଖରାପ ରହିବ। କର୍ମଫଳ ଅତି ଯେଭଳି ସଂସାର ଲୋକ ବା ସଂସାର ଲୋକମାନେ ସାଧାରଣ ସୁଖ ଦୁଃଖ ଶୀତ ଉଷ୍ଣ ଭଳି ସେମାନେ ସବୁ ସହ୍ୟ କରନ୍ତି। ଓଡ଼ିଆରେ ଗୋଟେ ଗାଉଁଲି ଭାଷାର ଲୋକମାନେ କୁହନ୍ତି ନା, ମୋ କପାଳରେ ଏଇଟା ଅଛି, ମୁଁ ଆଉ କ'ଣ କରିବି, ସହ୍ୟ କରିବାକୁ ପଡ଼େ। ସେଭଳି ଯେଉଁମାନେ ଭଗବାନଙ୍କୁ ପ୍ରାପ୍ତ ହେବେ ବା ସୁଧର୍ମ ପାଳନ କରିବେ, ତାଙ୍କୁ ସହ୍ୟ କରିବାକୁ ପଡ଼ିବ। କାରଣ ମନେ ରଖିବାକୁ ପଡ଼ିବ, ଆମେ ଯେଉଁ ସ୍ୱଧର୍ମ ପାଳନ କରୁଛେ ଏ ଶରୀରକୁ ନେଇକି, ଆଉ ଶରୀରର ଅବସ୍ଥା ସବୁବେଳେ ସମାନ ନଥାଏ। କାରଣ ଶରୀର ଇନ୍ଦ୍ରିୟମାନଙ୍କ ଦ୍ୱାରା ଚାଲୁଛନ୍ତି, ଶରୀର ମାନେ କ'ଣ, ଇନ୍ଦ୍ରିୟମାନଙ୍କ ଦ୍ୱାରା ଚାଲୁଛନ୍ତି। ଆଉ ଇନ୍ଦ୍ରିୟମାନଙ୍କ ଭିତରେ ମନ ହେଲା ରଜା। ଆଉ ଯେହେତୁ ବୁଦ୍ଧି ଜୀବାତ୍ମା ବୁଦ୍ଧିଙ୍କ ବୁଦ୍ଧି ସହ ଭଗବାନଙ୍କ ସହିତ ଯୁକ୍ତ ହେଇପାରୁନି, ତେଣୁ ମନ ତାର ତାକୁ ଯୁଆଡ଼େ ଟାଣିକି ନେଇଯିବ ବିଷୟକୁ, ସେ ତା ସିଆଡ଼େ ପଳେଇବ। ମନ ଯାହା ଯୋଜନା କରିବ ସେ ସେଇ ହିସାବରେ ଚାଲିବ। ତେଣୁ ସହାୟ କରିବା ଉଚିତ, ସହନ ଶକ୍ତି ଯୋଉଟା ଆମର କୁହାଯାଏ। ଯେଉଁମାନେ ଭଜନ ପରାୟଣ ହେବେ, ଯେଉଁମାନେ ଧୀର ହେବେ, ଯେଉଁମାନେ ଆତ୍ମତତ୍ତ୍ୱ ଜାଣିବେ, ସେମାନେ ସହିବା ଶିଖିବେ। ଆଉ ଉପାୟ କିଛି ନାହିଁ, ଯେପର୍ଯ୍ୟନ୍ତ ସ୍ୱର ଧାରଣ କରିଛେ ମାନେ ଆମକୁ କିଛି ଆସିବ ଟ୍ରବୁଲ ସମ୍, କିଛି ଆଉ ଉପାୟ ନାହିଁ। ରୋଗ ଆସିବ, ମୃତ୍ୟୁ ଆସିବ, ଭୟ ଲାଗିକି ରହିବ, ମାନ ଅପମାନ ସବୁବେଳେ, ଲାଭ କ୍ଷତି ସବୁବେଳେ ଗୋଟେ ଚାଲିବ। ସମୁଦ୍ରର ତରଙ୍ଗଟାକୁ ଯଦି ଆମେ କହିବା ମୁଁ ବନ୍ଦ କରିବି, ତୁମେ ଯେତେ ବଡ଼ ଗୋଟେ ଦିବାର ତିଆରି କଲେ ବି ସମୁଦ୍ରର ତରଙ୍ଗଟା ତା ଦେହରେ ବାଡ଼େଇ ହବ, କିନ୍ତୁ ସେ କ'ଣ ବନ୍ଦ ହେଇଯିବ ନା କ'ଣ, ସମୁଦ୍ରର ତରଙ୍ଗଟା କେବେ ବନ୍ଦ ହବନି। ସେଭଳି ଜୀବନର ସୁଖ ଦୁଃଖ ଲାଭ କ୍ଷତି ମାନ ଅପମାନ ସବୁବେଳେ ଗୋଟେ ତରଙ୍ଗ ଭଳିଆ ଚାଲିଥିବ। ଆଉ ସଫଳତା ହେଉଛି ୟାର ଉର୍ଦ୍ଧ୍ୱକୁ ଜଣେ ଯିବା, ଏଟା ଗୋଟେ ସାଧାରଣ ବୋଲି ଜ୍ଞାନ କରିବ, ୟାର ପ୍ରତିକାର କରିବନି। ତୁମେ କେବେ କାଉଣ୍ଟ୍ରାକ୍ଟ କରିବାକୁ ଚେଷ୍ଟା କରନା, ମୋର ଦୁଃଖଟା ମୁଁ ଦୂରେଇ ଦେବି, ଆଉ ଦୁଃଖ ଆଉ ରହିବନି, ମୋର ଅସୁବିଧା ହବନି, ଏଟା ସମ୍ଭବ ନୁହେଁ। ସେ ଶୀତୋଷ୍ଣ ସୁଖ ଦୁଃଖତା ଆଗାମ ପାଇନ, ଆଗାମ ପାଇନ ମାନେ କ'ଣ, ଆସିବ ଆଉ ଯିବ। ଶୀତ ଯେମିତି ଆସ ଶୀତ ସିଜିନ୍ ଆସିଲେ ସେ ତାର 3 ମାସ ଶୀତ ପଡ଼ିବ, ପଳେଇବ। ଖରା ଯେମିତି ଆସୁଛି ତାର ଖରା ଆସିବ, ଯିବ। ସେଭଳି ଜୀବନରେ ସୁଖ ଦୁଃଖ ଆସିବ, ସେ ଯିବ। ଆମେ ଆମର କର୍ତ୍ତବ୍ୟ ପରାୟଣ, ଧର୍ମ ପରାୟଣ ହେବା ଉଚିତ। ଭଗବାନଙ୍କର ଉପଦେଶ ହେଲା ଅର୍ଜୁନଙ୍କୁ ଏଇଟା, ସୁଖ ଦୁଃଖକୁ ଚିନ୍ତା କଲେ କର୍ମ କରିହୁଏ ନା ବା ଧର୍ମ ଆଚରଣ କରିହୁଏ ନା। ଜୀବନରେ ତୁମେ ସୁଖ ଦୁଃଖକୁ ବିଚାର କରିବ, ଏଇଥିପାଇଁ ଧାର୍ମିକ ଲୋକମାନଙ୍କର ସଂଖ୍ୟା କଳିଯୁଗରେ କମ୍, କାହିଁକି ନା ସେମାନେ ସବୁବେଳେ ସୁଖ ପାଇବା ପାଇଁ ଆଶା କରୁଛନ୍ତି। କେଉଁ ସୁଖ, ଦେହ ସୁଖ, ସେ ଭାବୁଛନ୍ତି ଧର୍ମକୁ ମୁଁ ଆସିବି ମାନେ ଏଠି ଏଠି ଦୁଃଖ ଆଉ ହବନି, ଦୁଃଖ ଯଦି ଆସୁଛି ଆଉ ତାହେଲେ ମୁଁ ଆଉ ଧର୍ମ ନେଇକି ମୋର ଲାଭ କ'ଣ। ସେ କ'ଣ ଆତ୍ମତତ୍ତ୍ୱ ଉଦ୍ଦେଶ୍ୟରେ ଆସିଛନ୍ତି, ସେ ଦେହ ସୁଖ ଉଦ୍ଦେଶ୍ୟରେ ଆସିଛନ୍ତି, ସେଥିପାଇଁ ସେମାନେ ଏଥିରେ ରହିପାରନ୍ତିନି। ଧର୍ମଟା ପାଳନ କରିବା ହିଁ ହେଉଛି କଠିନ, ଏଥିପାଇଁ ସେଥିରେ ସୁଖ ଦୁଃଖର ବିଚାର ନାହିଁ, ଲାଭ କ୍ଷତିର ବିଚାର ନାହିଁ। ଭଗବାନ ଗୀତାରେ ଏହା ହିଁ ପ୍ରତିପାଦିତ କରି, ତେଣୁ ପ୍ରଭୁପାଦ ମହାରାଜ ବାର 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 ଦୋହରାଉଛନ୍ତି, ଆଚାର୍ଯ୍ୟମାନଙ୍କର ଟୀକାକୁ ଆଣିକି ବାର ବାର ଦୋହରାଉଛନ୍ତି। ପରମ୍ପରାର ଏ ହେଉଛି ଶିକ୍ଷା, କାରଣ ଆମର ବୁଦ୍ଧି କେବେ ଶୁଦ୍ଧ ନୁହେଁ। ଯିଏ ଯେତେ ବଡ଼ କଥାଟେ କହୁ, ଯିଏ ଯେତେ ବହୁତ ବଡ଼ ଜ୍ଞାନୀ ଲୋକ ହଉ, ଯେତେ କଥା ସେ ଜାଣୁ, ଯେତେ କଥା ବି ସେ ବାଛାଳ ଭଳିଆ କହୁ, ତାର ଭଗବାନଙ୍କ ସହିତ ପ୍ରତ୍ୟକ୍ଷ ଅନୁଭବ ନାହିଁ, ତାର ଡାଇରେକ୍ଟ ରିଲେସନସିପ୍ ନାହିଁ। ସେଥିପାଇଁ ସେ କଥାର କେବଳ ଗୋଟେ କର୍ଣ୍ଣ ରସାୟନ, ତା କର୍ଣ୍ଣ ରସାୟନ କୁହାଯାଏ, କାରଣ ଶୁଣିବା ପାଇଁ ଭଲ ଲାଗିବ, ମନଟାକୁ କିଛି ସମୟ ତ ଗୋଟେ ଭଲ ଲାଗିବ, ଭଲ କଥାଟେ ଶୁଣିଦେଲ। କିନ୍ତୁ ଆଚାର୍ଯ୍ୟଙ୍କ ବାଣୀ ହେଉଛି ଅଲଗା, ସେଥିପାଇଁ ଯଥା ନା ଯଥା ରୂପକୁ ଯିଏ ଅଲଗା ଉପାୟ, ମାନେ ପ୍ରଭୁପା ଯେତେ ପ୍ରକାର ବ୍ୟାଖ୍ୟା କରିଛନ୍ତି, କୃଷ୍ଣଙ୍କୁ ଭଗବାନ ବୋଲି କରିଛନ୍ତି, ମୋର ହୃଦୟରେ ସବୁ ଯଥା ନା ଯଥ ରୂପଟାକୁ ଏହି ରୂପରେ ମୁଁ ନିଏ ଯେ ଆଚାର୍ଯ୍ୟମାନଙ୍କର ବାଣୀକୁ ପ୍ରଭୁପା ସବୁବେଳେ ରିପିଟ୍ କରିଛନ୍ତି, ଏଇଟା ହେଉଛି ତାଙ୍କର ସବୁଠୁ ବଡ଼ ଜିନିଷ। ସେଥିପାଇଁ ମୁଁ ବାରମ୍ବାର କହୁଛି ପ୍ରଭୁପା ଏଇଟା ଆଣିକି ଏଠି ଏଠି ଥୋଇଛନ୍ତି, ଏଇଟା ପରମ୍ପରାର ଶିକ୍ଷା। ଏଥିରେ ଆନନ୍ଦ, ଯାହାର ହୃଦୟ ଏଥିରେ ଆନନ୍ଦ ହେଉନି ତାକୁ ଆଉ କ'ଣ କହିବା, ଯେ ପ୍ରଭୁପାଦଙ୍କର ପୋଜିସନ ଯେତେବେଳେ ମିନିମାଇଜ୍ ହେଇଯାଉଛି, ନାଇଁ ଏଥିରେ କେହି ବି, ତୁମେ ବି ତୁମେ ଦେଖ ତୁମକୁ ନିଜର ଗୁରୁଙ୍କର ବାଣୀ ଶୁଣ, ତୁମେ ତୁମକୁ କିଛି ପାଠ ଶୁଣିବା ପାଇଁ ତୁମର ଇଚ୍ଛା ହବନି, ଆଉ କିଛି ପାଠ ତୁମକୁ ଭଲ ଲାଗିବ, ଏଇ ଜିନିଷ ମୋତେ ଭଲ ଲାଗୁନି, କିଏ ବି କାହାର ବାଣୀ ଶୁଣୁ, ତୁମେ ନିଜକୁ ପରୀକ୍ଷା କର, ଅନ୍ୟମାନଙ୍କ କଥା କାହିଁ କହିବ, ତୁମକୁ କିଛି ଜିନିଷ ଶୁଣିବା ପାଇଁ ଭଲ ଲାଗେନି, ସେ ଗୁରୁଙ୍କର ବାଣୀ ହେଇପାରେ ଆଉ କାହାଙ୍କର ବାଣୀ ହେଇପାରେ, ତୁମକୁ କିଛି କିଛି ଜିନିଷ ପଢ଼ିବା ପାଇଁ, ସେ ପାଠଟା ପଢ଼ିବା ପାଇଁ ଭଲ ଲାଗିବନି, ସେ ଜିନିଷ ଶୁଣିବା ପାଇଁ ଭଲ ଲାଗିବନି, ନା ଆଚାର୍ଯ୍ୟମାନଙ୍କର ସେ ସ୍ଥିତି ନାହିଁ, ବୁଦ୍ଧିରେ ବୁଦ୍ଧିମାନର ଏଇଟା ହେଉଛି ବୁଦ୍ଧିମତା, ଯଥାନ ରୂପରେ ଆଚାର୍ଯ୍ୟଙ୍କର ବାଣୀକୁ ପ୍ରତିପାଦିତ କରିବା, ତାକୁ ସ୍ୱୀକାର କରିବା, ଭାଷା ଭଙ୍ଗୀ ଇଏ ଅଲଗା ହେଇପାରେ, କିନ୍ତୁ ବାଣୀଟା ରହିବ ଆଚାର୍ଯ୍ୟଙ୍କର, ଆଉ ନିଜର କୌଣସି ସିଦ୍ଧାନ୍ତ, ନିଜର କୌଣସି ବିଦ୍ୱତ୍ତା, ଏଇଟା ଆମ ପରମ୍ପରାର ଶିକ୍ଷା ନୁହେଁ, ପରମ୍ପରାଟା ଶିକ୍ଷା ନୁହେଁ, କେବଳ ରିପିଟ୍ କରିବା, ସେଥିପାଇଁ ଏଇ କୀର୍ତ୍ତନଟାକୁ ଶ୍ରବଣ କୁହାଯାଏ, ଆମେ ଯେଉଁ କହୁଛେ ସେଇଟା ଶୁଣିବାଟା, କାହିଁକିନା ଆମେ ଗୁରୁଙ୍କ କତରୁ ଯାହା ଶୁଣିଛେ, ଶାସ୍ତ୍ରରୁ ଯାହା ଶୁଣିଛେ, ସେଇଟା ଆମର ଯୋଗ୍ୟତା ହିସାବରେ ଆମେ ସେଇଟାକୁ ରିମାଇଣ୍ଡ କରିକି କହୁଛେ, ଏଇଟା ଗୁରୁଦେବ କହିଛନ୍ତି, ଏଇଟା ପ୍ରଭୁପାଦ କହିଛନ୍ତି, ଏଇଟା ଶାସ୍ତ୍ର କହିଛନ୍ତି, ଇଏ ହେଉଛି ଏଇ ପରମ୍ପରାର ଶିକ୍ଷା, ବୁଦ୍ଧି ଲଗେଇକି ସବୁ କାମ କରିହୁଏ ନା, ବୁଦ୍ଧିର ସବୁଠୁ ବଡ଼ କାମ ହେଲା ଏଇଟା, ଯେମିତି ଆଗରୁ ଲୋକମାନେ ଚାଷବାସ କରୁଥିଲେ, ତା କହିଦିଆଯାଇଛି ନା, ବାପା କହିଦିଆଯାଇଛି ଏଇଟା ଉଚ୍ଚା ଜମି, ଏଠି ଏଇ ଧାନଟା କରିବୁ, ସେ ଆଉ କିଛି ମୁଣ୍ଡ ଖର୍ଚ୍ଚ କରୁନଥିଲେ, ସେଥିପାଇଁ ସେମାନେ ସକ୍ସେସ୍ ହେଉଥିଲେ, ଏଇଟା ପାଣି ଜମି, ଏଠି ଧାନ ରହିବ, ସେ ତାଙ୍କ ପୂର୍ବପୁରୁଷରୁ ସେଇଟା ରହିଛି, ସେଇଟାକୁ ସେଇମାନେ ସେଇଟାକୁ କରନ୍ତି, ସେ କହିବେ ନା ବାପା ସେଇଟା କରୁଥିଲା, ଏଇଟା ଗୋଟେ ପୁରୁଣା ଜିନିଷ, ନା ନା ସେଇଟା ନୁହେଁ, ସେଇଟା ସେମାନେ କରନ୍ତି, ସେଥିପାଇଁ ସେମାନେ ସକ୍ସେସ୍ ହୁଅନ୍ତି, ଆଜିକାଲି ଧର୍ମର ସଫଳତା ପ୍ରାପ୍ତ ନହେବାର ଏଇଟା ଗୋଟେ କାରଣ, ଲୋକ ବହୁତ ବୁଦ୍ଧିମାନ ହେଲା ପରେ ସେ ଭାବୁଛି ଏଇଟା ଗୋଟେ ଟ୍ୱିଷ୍ଟ କରିଦେଲେ ଏମିତି ଗୋଟେ ଫଳ ମିଳିଯିବ, ଏଇଟା ଏମିତି କରିଦେଲେ ଏମିତି, ନାଇଁ ନାଇଁ ତୁମେ କିଛି ଚେଞ୍ଜେସ୍ କରିପାରିବନି, ତୁମେ ସେଇଟା ପୁଣି କହିବାକୁ ପଡ଼ିବ, ସେଇଟାକୁ ରିପିଟ୍ କରିବାକୁ ପଡ଼ିବ, ଏମିତି ନୁହେଁ ଯେ ପ୍ରଭୁପାଦଙ୍କର ଜ୍ଞାନ ନଥାଏ, ତାଙ୍କର ଯେତେ କନ୍ଭରସେସନ୍ ଜଣେ ଜାଣିପାରିବ ପ୍ରଭୁପାଦ କ'ଣ, ଯେତେବେଳେ ସେ ପର୍ସନାଲି ଡିସ୍କସନ୍ କରୁଛନ୍ତି ସେଥିରେ ଜାଣିପାରିବେ ସେ କେତେ ବଡ଼ ବିଦ୍ୱାନ ବ୍ୟକ୍ତି, କିନ୍ତୁ ଯେତେବେଳେ ପ୍ରେଜେଣ୍ଟ କରୁଛନ୍ତି ଫିଲୋସଫି ସେଟା ଆଚାର୍ଯ୍ୟଙ୍କର ବାଣୀରେ, ଏଇଟା ହେଉଛି ପ୍ରାମାଣିକତା ବା ଶୁଦ୍ଧ ଭକ୍ତର କାର୍ଯ୍ୟ, ସବୁବେଳେ କଥା ଶୁଣିଲା ବେଳେ ମନୋଭାବକୁ ବୁଝିବାକୁ ପଡ଼େ, ସୁଖଦେବ ଗୋସ୍ୱାମୀ ଏଥିପାଇଁ ଇଲାବୋରେଟଲି ବା ଯାହା କୁହନ୍ତି ବିସ୍ତୃତ ଭାବରେ ଭାଗବତଙ୍କୁ କହୁଥିଲେ, କାହିଁକିନା ପରୀକ୍ଷିତ ମହାରାଜ ତାଙ୍କର ମନୋଭାବଟାକୁ ବୁଝିଥିଲେ, ବକ୍ତା ଶ୍ରୋତା ଭିତରେ ଜ୍ଞାନର ସେତୁ ହୁଏ ନା, ଜ୍ଞାନ ଗୋଟେ ମିଡ଼ିଆ ନୁହେଁ, ଭାୟା ମିଡ଼ିଆ ନୁହେଁ, ବକ୍ତା ଶ୍ରୋତା ଭିତରେ ସବୁଠୁ ବଡ଼ ଜିନିଷ ହେଲା ଯେତେବେଳେ ଶ୍ରୋତା ବକ୍ତାର ମନୋଭାବଟାକୁ ବୁଝିପାରେ, ସେଥିପାଇଁ ସେ ଯାହା କହିବ ସେ ବୁଝିପାରୁଥିବ, ଏ ବକ୍ତାଙ୍କର ଇଣ୍ଟେନସନ୍ଟା କ'ଣ, ଆଉ ତୁମେ ଜ୍ଞାନକୁ ଚେଷ୍ଟା କଲେ ସେଟା ହେଇପାରିବନି, ଜ୍ଞାନ ଚେଷ୍ଟା କଲେ ତୁମେ କ'ଣ ଜ୍ଞାନ ଜ୍ଞାନଟାକୁ ଖାଇବା ମାପିବ ନା, ଆଉ ତାଙ୍କର ମନୋଭାବଟାକୁ ତ ମାପିପାରିବନି, ସେଥିପାଇଁ କାହିଁକି ବାରମ୍ବାର ଏଇଟା କୁହାଯାଉଛି ପ୍ରଭୁପାଦ ଏଇଟାକୁ ଏଇଟା ବଳଦ ବିଦ୍ୟା ଶୁଣି କାଣିଛନ୍ତି, ଏଇଟା ଏହାର ତାତ୍ପର୍ଯ୍ୟ ହେଉଛନ୍ତି ସେ ପ୍ରଭୁପାଦ କେତେ ପ୍ରାମାଣିକ ଆଉ ଆଚାର୍ଯ୍ୟମାନଙ୍କ ଉପରେ କେତେ ଗୁରୁତ୍ୱ ଦେଉଥିଲେ, ସେଇଟା ହେଉଛି ସଫଳତା, ସେଇଟାକୁ ଆଜି ଟିଚ୍ ମୋର ଭାଷାରେ ସେଇଟାକୁ ଆଜି ଟିଚ୍ କୁହେ, କିଏ କହିବ ଅର୍ଥରେ ବୁଝିଛି ବୁଝିଛି ମୁଁ କହିପାରିବିନି, ମୋର ମୁଁ ଯେତିକି ପଢ଼େ ତଳାରେ ଏଇଟା ଆଜି ଟିଚ୍ ପ୍ରଭୁପାଦ ଏଥିପାଇଁ କହୁଛନ୍ତି, ଯଥାନୁରୂପ ଏଇଟା ଆଚାର୍ଯ୍ୟଙ୍କର ବାଣୀ ବି ସେ ପ୍ରେଜେଣ୍ଟ କରିଛନ୍ତି, ଆଉ ସେଥିପାଇଁ ଆଜି ବିଶ୍ୱର ସଫଳତା ଲାଭ କରିଛନ୍ତି, ହଜାର ହଜାର ଲୋକ ଭକ୍ତ ହେଉଛନ୍ତି, ଜୀବନରେ କେତେ ଦୁଃଖ ପାଉଥିଲେ, ବିଦେଶୀ ଲୋକମାନେ ଆଜି ଭଗବାନଙ୍କୁ ଡାକୁଛନ୍ତି, ପ୍ରାର୍ଥନା କରୁଛନ୍ତି, ଜୀବନର ଦୁଃଖର କେତେବେଳେ ଅବସାନ ହେବ, ଏ ଆଚାର୍ଯ୍ୟଙ୍କର ବାଣୀ ଦ୍ୱାରା ଉନ୍ମୁଖତା ଆସେ, ଜୀବନର କେତେବେଳେ ହେଲେ ତା ଦୁଃଖର କାରଣ ସେ ନିଜେ ବି ଖୋଜିକି ପାଇବନି, ଏ ଆଚାର୍ଯ୍ୟଙ୍କର ବାଣୀ ତାକୁ ଉନ୍ମୁଖ କରିବ, ସେ ଜାଣିବ ଆରେ ଆରେ କ'ଣ ମୁଁ କାହିଁକି ଦୁଃଖ ପାଉଛି, ମୋର ଜୀବନର ଉଦ୍ଦେଶ୍ୟ କ'ଣ, ତେଣୁ ଭଗବାନ ଏଇଠି ଶିଖଉଛନ୍ତି ଅର୍ଜୁନଙ୍କୁ, ଦେଖ ତୁମେ ଅର୍ଜୁନ ତୁମକୁ ସହ୍ୟ କରିବାକୁ ପଡ଼ିବ, ଯୁଦ୍ଧଟା କରିବା ତୁମର ଧର୍ମ, ଧର୍ମ କଲାବେଳେ ସୁଖ ଦୁଃଖ ଯେଉଁଟା ଆସିବ ସେଇଟାକୁ ସହ୍ୟ କରିବାକୁ ପଡ଼ିବ, ଆମର ଆମେ ଯେମିତି ଭକ୍ତିପଥକୁ ଆସିଛେ ଏଥିରେ ଯାହା ବି କିଛି ଆସିବ ସହ୍ୟ କରିବାକୁ ପଡ଼ିବ, ତୁମେ ସହ୍ୟ କରିପାରିବ ତ ଫେରିଯିବ, ସହ୍ୟ କରିବା ଅର୍ଥ ତୁମେ ଯେତେବେଳେ ଟଲରେଟ୍ କରିପାରୁନ, ତାପରେ ତୁମେ ଚାହିଁବ ଗୋଟେ ଲାଇଫ୍, ଯେଉଁ ଲାଇଫ୍ରେ ଇଣ୍ଡିପେଣ୍ଡେଣ୍ଟ ଲାଇଫ୍, ଯେଉଁଥିରେ ମୋତେ ଆଉ କେହି କିଛି କହିବେନି, ସେଇଟା ଭଜନ ନୁହେଁ, ସେଇଟା ଭଜନ ନୁହେଁ, ସେଇଟା ହେଉଛି ନିଜର ମନର ଅନୁକୂଳତା, ମୋ ମନ ଏମିତି ଭଲ ଲାଗୁଛି ମୋର ଏମିତି ରହି, ମୋର ଏଇଠି ରହି, ମୋର ବୃନ୍ଦାବନ ରହି, ମୋର ଘର କୁଡ଼ିଆ ଗାର୍ଡ଼ନ କରିଦେ, ମୋର ଖାଇ ପିଇବି ରହି, ତା ମନର ରାଜା ହେଉଛି ସିଏ, ତାର ଅର୍ଥ ନୁହେଁ ଯେ ତାର କର୍ମଫଳ ଚାଲିଗଲା, ସେ ଭଜନ କରିଦେବ, ଏଇଠୁକୁ ଆମେ ଆଡମିଟ୍ କରିବୁନୁ, ତୁମେ ଭଲ ପରିବେଶରେ ରହିଲେ ଯେ ତୁମର ଭଜନ ହେବ ଏଇଟା ଭୁଲ ଜିନିଷ, ଜଙ୍ଗଲ ଭିତରେ ରହିବ ଗୋଟେ ଭଲ କ'ଣ କୁହନ୍ତି, ବୃକ୍ଷ ତରୁ ଲତା ନଦୀ ଭକ୍ତିସ୍ଥାନ ଶେଷ ଠାକୁର କୁହନ୍ତି, ପରିବେଶ ଆମର ଇମ୍ପୋର୍ଟାଣ୍ଟ ନୁହେଁ, ଆମର ସଂଘ ହେଉଛି ଇମ୍ପୋର୍ଟାଣ୍ଟ। ଭକ୍ତିଦାନ ପ୍ରଭୁବାଜୀ ମହାରାଜ ସବୁ ସିଟି ମାନଙ୍କରେ କ'ଣ ସହର ମାନଙ୍କରେ ମନ୍ଦିର କରିଦେଲେ, କିନ୍ତୁ ଆସୋସିଏସନ୍ ଦେଇ ଚାଲିଗଲେ ସଂଘଟା। ଆଉ ତୁମେ ଗାଁରେ ଆସିକି ପହଞ୍ଚିଲେ କ'ଣ, ଗାଁରେ ତ ସଂଘ ନଥିବ ଆଉ ଗାଁର ପରିବେଶ ଭଲ ହେଲେ କ'ଣ ହବ। ଆମର ଇମ୍ପୋର୍ଟାଣ୍ଟ ପ୍ଲେସ୍ ନୁହେଁ, ଆମର ଇମ୍ପୋର୍ଟାଣ୍ଟ ଆସୋସିଏସନ୍। ତୁମେ ସହର ରୁହ କି ବଜାର ରୁହ କି ଗାଁରେ ରୁହ କି କେଉଁଠି ବି ରୁହ, କେଉଁ ସଂଘରେ ରହୁଛ, କାରଣ ସଂଘ ଦ୍ୱାରା ଆମେ ମନୋଭାବଟାକୁ ବଢ଼େଇବା। ଆମେ ଯେଉଁଭଳି ଲୋକର ସଂଘ କରିବା ଆମର ସେଭଳିଆ ରଙ୍ଗ ହୃଦୟରେ ହବ। ସଂଘ ସଞ୍ଜୟ ଏତେ କାମ କହିଲେ ଆଉ କାମନାଟା କେମିତି ଜାଗ୍ରତ ହୁଏ। ସଂଘ ରୁହ, ତୁମେ ଯେଭଳି ଲୋକଙ୍କର ସଂଘ କରିବ ତୁମ ମନୋଭାବଟା ସେଭଳି ହବ। ତେଣୁ ଆମର ସଂଘଟା ଇମ୍ପୋର୍ଟାଣ୍ଟ, ତେଣୁ ସହ୍ୟ କରିବା ଶିଖିବା ଦରକାର। ଏଠି ଭାଷ୍ୟରେ ରଚନା, ଏଇ ଶ୍ଳୋକର ଆମର ଯେଉଁ କୋଡ଼ିଏ ଭାଷ୍ୟ ରହିଛନ୍ତି, ଶୀତ ଉଷ୍ଣ ସୁଖ ଦୁଃଖ ଏ ସମସ୍ତ ଚିରସ୍ଥାୟୀ ନୁହେଁ। ସୁଖ ଦୁଃଖ ଏସବୁ ଚିରସ୍ଥାୟୀ ନୁହେଁ, କିଛି ଦିନ ଆସିବ ଦୁଃଖ, ସେଇ ଟାଇମ୍ଟାକୁ ପାସ୍ କରିବାକୁ ପଡ଼ିବ, ମୁଣ୍ଡ ଗଞ୍ଜି ଦେବାକୁ ପଡ଼ିବ। ଦୁଃଖ ସବୁବେଳେ ଜୀବନ ରହିବ କେମିତି ମାନେ ନାହିଁ, କି ସୁଖ ବି ସବୁଦିନ ରହିବ କିଛି ମାନେ ନାହିଁ, ଏଇଟା ଗୋଟେ ଚେଞ୍ଜେବୁଲ୍ ଜିନିଷ। ମଣିଷ କ'ଣ କେବଳ ଗୋଟେ ହାପି 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 ସୁଖ ସୁଖ ଜାଣିଛି, ତାର ଗୋଟେ ତାକୁ ଏମିତି ଗୋଟେ ଭ୍ରମରେ ପକେଇ ଦିଆଯାଇଛି ମାୟା ମରିଚିକାରେ, ସେ ଭାବେ ମୁଁ ଟଙ୍କା ରୋଜଗାର କରିଦେଲେ ଶୁଖେଇବି, ବିବାହ କଲେ ଶୁଖେଇବି, ଏଇଟା କରିଦେଲେ ଶୁଖେଇବି, ସୁଖ ଏଇଟା ନାହିଁ। ଏଇଟା ଯେତେ ନାହିଁ ତୁମେ ଖୋଜିଲେ କୋଉଠି ମିଳିବ, ଏ ଜଗତରେ ସୁଖ ନାହିଁ। ଯାହା ଅଛି ଏଇଟା ଗୋଟେ ଦେହ ସୁଖ, ଆଉ ଦେହ ସୁଖ ଏମିତି ଗୋଟେ ମିଳେ ନା, ଦେହ ସୁଖଟାକୁ ଏମିତି ଆରାମସେ ମିଳେ ନା। ଖାଇବାଟା ବି ତୁମେ ଭଲ ରୋଷେଇ କରିବାକୁ ଗଲେ ଘଣ୍ଟାଟେ ଟାଇମ୍ ଦେବ, ତେଲ ପଇସା ଖର୍ଚ୍ଚ କରିବ, ତାପରେ ଯାଇ ଘଣ୍ଟାରୁ ଖାଇବ, ଖାଇଲେ ଖାଇବ କେତେ ମିନିଟ୍, ଖାଇବ 15 ମିନିଟ୍, ରୋଷେଇ କରିବ କେତେ ମିନିଟ୍, ଘଣ୍ଟାଟେ, ଘଣ୍ଟାଟେ ରୋଷେଇ କରିବ ଟିକେ ଟେଷ୍ଟ ପାଇଁ, ପୁଣି ତାପରେ 2 ଘଣ୍ଟା ଯିବ, ତାପରେ ପୁଣି ବାଥରୁମ୍କୁ ଯିବ। ସୁଖରେ କେଉଁଟା ଦେହ ପାଇଁ କିଛି ଗୋଟେ ଏମିତି ଗୋଟେ ଟେଷ୍ଟ ନାହିଁ, ଶରୀର ଗୋଟେ ସୁଖ କିଛି ଅଛି କିଛି ନାହିଁ, ସୁଖ ହେଲା ଏ ବିଷୟ ସୁଖ ଟିକେ ଆଉ ଚପଳ ସୁଖ ଲବ ଲାଗିରେ ଆଉ ଚପଳ ସୁଖ ଟିକେ ଆଉ ଅପରିମିତ ଦୁଃଖ ଯଦି ଜଣେ ଆତ୍ମଜ୍ଞାନ ଲାଭ ନ କରିପାରିଲା, କେବଳ ଲାଇଫ୍ଟା ଗୋଟେ ଟ୍ରବୁଲସମ୍, କେବଳ ଦୁଃଖ ଗୁଡ଼ା। ଶୀତ ଉଷ୍ଣ ସୁଖ ଦୁଃଖ ଏଇଟା ଚିରସ୍ଥାୟୀ ନୁହେଁ, ଏଇଟା ଆସିବ ଯିବ, ତାହାର ପ୍ରତିକାର ଚେଷ୍ଟା କରିବା ଅପେକ୍ଷା ସହ୍ୟ କରିବାକୁ ଅଭ୍ୟାସ କରିବା ଉଚିତ। ଏ ଶ୍ଳୋକର ତାତ୍ପର୍ଯ୍ୟ ହେଲା ଏଇଟା, ପ୍ରତିକାର କରିବାକୁ ଚେଷ୍ଟା କରନି, ମୋର ଦୁଃଖ ଆସୁଛି ମୁଁ ଦୁଃଖଟାକୁ ଦୂରେଇ ଦେବି, ଏଇଟା ପ୍ରତିକାର କଣ୍ଟ୍ରାକ୍ଟ ଯୋଉଟା କୁହାଯାଏ, ଏଇଟା ଟେଣ୍ଡେନ୍ସଟା ବହୁତ ଖରାପ। ତୁମେ କ'ଣ ଜୀବନ ସାରା ଖାଲି ଦୌଡ଼ୁଥିବ, ତୁମେ ଭକ୍ତ ହବ ନା, ଦେଖିବ ମୋର ଏଇଟା ଅସୁବିଧା ହେଉଛି ମୁଁ ଏଠି ରହିବିନି, ଏଇଆ କରିବି, ଏଇଟା ଅସୁବିଧା ହେଉଛି ମୁଁ ଏଇଟା କରିବି, ଆରେ ସେଇଟା ତୁମେ କେବେ ବନ୍ଦ କରିପାରିବନି, କାରଣ ଯାହା ଆମର ଆସୁଛି ପୂର୍ବର କର୍ମଫଳ ହିସାବରେ ଆସୁଛି। ସହ୍ୟ କରିନେଲେ ତୁମେ କର୍ମଫଳଟା ତୁମର ପାସ୍ ହେଇଗଲା, ତୁମର କର୍ମଫଳଟା ତୁମେ କ'ଣ କର, ସହ୍ୟ କରିନେଲେ ମାନେ ସରିଗଲା, ସେଇଟା ଆଉ ଭୋଗିବାର ନାହିଁ, ଆଉ ସହ୍ୟ କରିଲା। ସେଥିପାଇଁ ସେ କହୁଛି ସୁଖ ଦୁଃଖ ତାର ପ୍ରତିକାର ଚେଷ୍ଟା କରିବା ଅପେକ୍ଷା ସହ୍ୟ କରିବାକୁ ଅଭ୍ୟାସ କରିବା ଭଲ। ଗୋଟେ ଅଭ୍ୟାସ ଜିନିଷ ନା, ସହ୍ୟଟା କରିବା କ'ଣ ଆମେ କହିଦେବୁ ଯେ ଟଏଲେଟ୍ ଗଲେ ତ ସହଜ ନୁହେଁ, କିନ୍ତୁ କୃଷ୍ଣଙ୍କର ଏଟା ଗୋଟେ ବଡ଼, ଭଗବାନଙ୍କର ଏଟା ଗୋଟେ ବଡ଼ ଦୟା, ତୁମର ସହ୍ୟ କରିବା ଶକ୍ତି ନଥିଲେ ବି ସେ ତୁମକୁ ଏମିତି ଭାବରେ ପକେଇଦେବେ, ତୁମେ ସହ୍ୟ କରିବାକୁ ବାଧ୍ୟ ହବ, ଉପାୟ ବି କିଛି ନଥିବ, ତୋର ଉପାୟ କିଛି ନଥିବ। ଯେମିତି ଜଣେ ବିବାହ ହେଇଯାଇଛି, ତାର ଇଚ୍ଛା ନାହିଁ ଗୋଟେ ସ୍ତ୍ରୀ ପାଖରେ ରହିବା ପାଇଁ, ତାର ମୋତେ ଭଲ ଲାଗୁନି ତା ସ୍ତ୍ରୀ ସାଙ୍ଗରେ, ମାନେ ତାର ବ୍ୟବହାର ତାର କଥାଭାଷା, କିନ୍ତୁ ଛୁଆଟି ହେଉଛି ବହୁତ ଭଲ, ତାର ଯେଉଁ ପୁଅଟେ ଅଛି ସେ ବହୁତ ଭଲ ଭଲ ପଢ଼ୁଛି, ଭଲ କୁଆଡ଼େ ଯିବ ସିଏ, ତ ଭଗବାନ ଏମିତି ଭାବରେ ପକେଇଛନ୍ତି, ତାର ଇଚ୍ଛା ନାହିଁ ମୁଁ ଯାଉ ସେ ସ୍ତ୍ରୀ କୁଆଡ଼େ ଯାଉଛି, ମଜା ଅଲଗା କୁଆଡ଼େ ରହିବି, କିନ୍ତୁ ତାକୁ ଭଗବାନ ଏମିତି ପରିସ୍ଥିତିରେ ପକେଇଦେଲେ ତା ପୁଅଟା ଗୋଟେ ଭଲ ଛୁଆଟେ, ସେ କ'ଣ କରିବ, ସେଠି ସେ ସହିବାକୁ ପଡ଼ିବ ହିଁ, ସଂସାର ବି ତୁମେ ଦେଖ ସେ ସହିବାକୁ ବାଧ୍ୟ, ସେ ପରିବାର କର୍ମଟା କରିବ। ସେଭଳି ଭଗବାନ ଯଦି କୌଣସି ଭକ୍ତକୁ ତାର ସହନ ଶକ୍ତି ନାହିଁ, ତାକୁ ଗୋଟେ ପରିସ୍ଥିତିରେ ଏମିତି ପକେଇଦେବେ, ତ ଏମିତି ପରିସ୍ଥିତିରେ ପକେଇଦେବେ ସେ କୁଆଡ଼େ କିଛି କରିପାରିବନି, ତାକୁ ସହିବା ପାଇଁ ବାଧ୍ୟ ହବ। ଆଉ ସହିବାଟା ସହିବା ପାଇଁ ବାଧ୍ୟ ହେଲେ ତୁମେ ପ୍ରାର୍ଥନା ଶିଖିବ, ପ୍ରାର୍ଥନା ଏମିତି କେବେ ଗୋଟେ ଲୋକ କରିପାରିବନି, ଭଲରେ ଖାଇ ପିଇକି ଆରାମସେ ତୁମେ କି ଠାକୁର ଡାକିପାରିବ, ଅଭାବର ନର କିଛି ଅସୁବିଧା ନହେଲେ ତୁମେ ସହିବା ନ ଶିଖିଲେ କ'ଣ ପ୍ରାର୍ଥନା କରିପାରିବ ନା କ'ଣ ହବ, ତୁମର ସହିବାର ଶକ୍ତି ନାହିଁ, କିନ୍ତୁ ସର୍କମଷ୍ଟାନ୍ସିଆଲି ପରିସ୍ଥିତି ଏମିତି ପଡ଼ୁଛି ତୁମେ ତାକୁ ଟଏଲେଟ୍ କରିବା ପାଇଁ ବାଧ୍ୟ ହେଉଛ, ଆଉ ସେଇ ତାରି ଭିତରେ ହିଁ ତୁମର ପ୍ରାର୍ଥନା ମୁଡ଼ ଆସିବ, ଆଉ ସେଇଥିରେ ହିଁ ତୁମେ ଜଗତକୁ ଚିହ୍ନିବ, ଆରେ ଜଗତଟା କ'ଣ କାହିଁକି ସଂସାରକୁ ଆସିଛି। ଭଗବାନଙ୍କର ବହୁତ କିଛି ଟ୍ରିକ୍ ରହିଛି, ଭଗବାନ ବହୁତ କିଛି ଟ୍ରିକ୍ରେ ଗୋଟେ ଭକ୍ତକୁ ରଖନ୍ତି, କିନ୍ତୁ ଗୋଟିଏ ନେଚର ଯୋଗୁଁ ଏଇଟା ମନେ ରଖିବାକୁ ପଡ଼ିବ, ତୁମେ ଜ୍ଞାନୀ ହୁଅ କ୍ୱାଲିଫାଏଡ଼୍ ହୁଅ କିଛି କାମ କରିବନି, ତୁମର ଯଦି ଭାବନାଟା ଭଲ, ତୁମ ମୁଡ଼୍ଟା ଭଲ, ତୁମେ ସରଳ ଲୋକ, ତୁମକୁ ଭଗବାନ ଯୋଗାଡ଼ ହେଲେ ପରିସ୍ଥିତିରେ ତୁମେ ସବୁ ଗୁଣ ଦେଇଦେବେ, ସେ ତୁମର ଡାଇରେକ୍ଟ ସେ ଜିନିଷ ଗୁଡା ନାହିଁ ଆଉ ସେ ଆରେଞ୍ଜ କରିବେ କୋଉ ବାଟ ହେଲେ ତୁମେ ଛାଡ଼ି ଯାଇପାରିବନି ଆଉ ତାଙ୍କର ଯାହା କୁହନ୍ତି କବ୍ଜା ଭିତରୁ ବା ତାଙ୍କର ପରିସର ଭିତରୁ ତୁମେ ବାହାରି କରିପାରିବ। ସେଥିପାଇଁ ଯେମିତି ଗୋଟେ କର୍ମଫଳ ଭୋଗିବା ପାଇଁ ଗୋଟେ ଉଦାହରଣ ଦେଲେ ଯେମିତି କର୍ମଫଳ ଭୋଗିବା ପାଇଁ ମାୟା କ'ଣ କରୁଛି ତୁମେ ଭାବୁଛ ମୁଁ ଛାଡ଼ିକି ପଳେଇବି କିନ୍ତୁ ତୁମେ ସେଟା କର୍ମଫଳ ନା ତୁମେ ଭଲ ପୁଅଟେ ହେଇଯାଇଛି ତୁମ ସ୍ତ୍ରୀକୁ ଭଲ ଭଲ ପାଇଲେ ବି ରହିବା ପାଇଁ ବାଧ୍ୟ ହେବ କାରଣ ତୁମର କର୍ମଫଳ ମାୟା ତୁମକୁ ସେମିତି ଗୋଟେ ଗିଫ୍ଟ ଦେଇଦେବ ସେଗୁଡ଼ା ଭଗବାନଙ୍କର ଏଇଟା ହେଉଛି ଉପହାର। ଯଦି ଜଣେ ଭଲ ଭକ୍ତର କୌଣସି ଗୁଣ ଉପରେ ଭଗବାନ ଖୁସି ରହିଛନ୍ତି ତାର ସରଳ ସ୍ୱଭାବ ରହିଛି ଭଗବାନ ତାକୁ ସବୁ ପ୍ରକାର ଗୁଣ ଦେବେ ଆଉ ପରିସ୍ଥିତିରେ ସେ ସବୁକିଛି କରିବା ପାଇଁ ବାଧ୍ୟ ହବ ତା ସ୍ୱଭାବ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହବ। ଅର୍ଜୁନ ଯୁଦ୍ଧ ଚାହୁଁନଥିଲେ କିନ୍ତୁ ଭଗବାନଙ୍କୁ ଯେମିତି କରିବାକୁ ପଡ଼େ ଏଇଟା ତୁମ ଧର୍ମ କ୍ଷତ୍ରିୟ ଲାଇକିଂ ଡିସ୍ଲାଇକିଂ ଏଇଟା ଆମ ଜୀବନରେ ନାହିଁ ବହୁତ ଜୀବନର ଆମେ ଆମ ଜୀବନକୁ ଦେଖିବା ମୁଁ ବର୍ତ୍ତମାନ ପୁରା ବିପରୀତ ଭାବରେ ମୋ ଜୀବନକୁ ମୁଁ ଚଳାଉଛି ମୋର ଜୀବନରେ ମୁଁ ମୋ ନିଜ କଥା କହୁଛି ମୁଁ ବର୍ତ୍ତମାନ ବିପରୀତ ଦିଗରେ ପୁରା ଓଲଟା ଦିଗରେ ମୁଁ ଯାଉଛି ଯେଉଁଟାକି ମୋ ନେଚର କେବେ ବି ନୁହେଁ ମୁଁ କରିବା ପାଇଁ ବାଧ୍ୟ ହେଉଛି ଏଥିରେ ଦୁଃଖ ନାହିଁ କିନ୍ତୁ ଭଗବାନଙ୍କର ଗୁରୁକୃଷ୍ଣଙ୍କର ଇଚ୍ଛା ବେଶୀ ଲୋକ ସାଙ୍ଗରେ ରହିବା ବେଶୀ କଥାବାର୍ତ୍ତା କରିବା ଏତେ ଲୋକଙ୍କ ସାଙ୍ଗରେ ମ୍ୟାନେଜ୍ କରିବା ଏଇ ମାତାଜୀ ପାତାଜୀ ସମସ୍ତଙ୍କୁ ନେଇ ଗୋଟେ ମନ୍ଦିର ଚଳେଇବା ଏସବୁ ମୋର ନେଚର ନୁହେଁ ଏତେ ସବୁ ଜିନିଷ କରିବା ମୋର ନେଚର ନୁହେଁ କରିବା ପାଇଁ ପଡ଼ିବ ପରିସ୍ଥିତି ଏମିତି ଭଗବାନ ତୁମ ପରିସ୍ଥିତିରେ ଗୁରୁକୃଷ୍ଣ ପକେଇ ତୁମେ କରିବା ପାଇଁ ବାଧ୍ୟ ମ୍ୟାନେଜିଂ କରିବା ମୋର ନେଚର ନୁହେଁ ପସନ୍ଦ ନକଲେ କ'ଣ ହବ ତୁମକୁ କରିବାକୁ ପଡ଼ିବ କାରଣ ଧର୍ମ ଆମେ ନେଇଛେ ମାନେ ଆମକୁ ସେଭଳି ପରିସ୍ଥିତିରେ ଭଗବାନ ପକାଉଛନ୍ତି କିଛି କରିପାରିବନି ସବୁ ଲାଗିଂ ଡିସ୍କ୍ଲାଇଂ ଉପରେ ଚାଲେ ନା ଯଦି ତୁମେ ଲାଗିଂ କଥା ଚିନ୍ତା କରିବ ଆଜି ଆଉଛୁ ମୋର କ'ଣ ମିଳିବ ମୋ ଜମି ଆରାମସେ ରହିବି କୁଆଡ଼େ ଏମିତି ଯେ ମେଟେରିଆଲ ପ୍ରଫିଟ୍ ପାଇଁ ନୁହେଁ ଗୋଟେ ହାୟର ପର୍ପଜ ପାଇଁ କି ଟଲରେଟ୍ କରିବାକୁ ପଡ଼େ ସବୁକିଛି ସହିବ ଯେ ଭଲ ଖାଇ ପିଇ ରହିବାର ଭୋଗ କରିବାର ଅଛି ସେ କମ୍ପ୍ରମାଇଜ୍ କରିଦେବ ତୋର ଭୋଗ କରିବାର ନଥିଲେ ବି କମ୍ପ୍ରମାଇଜ୍ କରିବାକୁ ପଡ଼ିବ କାହିଁକି ଆମର ଗୋଟେ ହାୟର ପର୍ପଜ୍ ଅଛି ଉଚ୍ଚ ଉଦ୍ଦେଶ୍ୟ ଅଛି ନା ଆମର ଗୁରୁଙ୍କ ଉପରେ ଗୋଟେ କୃପା ପାଇବାର ଅଛି ଭଗବାନଙ୍କ ଉପରେ କୃପା ପାଇବାର ଅଛି କ'ଣ କରିବାକୁ ପଡ଼ିବ ହାୟର ପର୍ପଜ୍ ପାଇଁ ବହୁତ କିଛି କମ୍ପ୍ରମାଇଜ୍ କରିବାକୁ ପଡ଼େ ତୁମର ସ୍ୱଭାବ ଭଲ ନ ଲାଗେ ସୋସାଇଟିର ବହୁତ କିଛି ଯାହା ହେଉଛି ବଡ଼ ବଡ଼ ସୋସାଇଟି ବଢ଼ିଯାଉଛି ବିଭିନ୍ନ ନେଚର ଡିଭୋଟି ଆସୁଛନ୍ତି ତୁମକୁ ଜିନିଷ ଭଲ ଲାଗିପାରେ କିନ୍ତୁ ଆମକୁ ଗୋଟେ ଉଚ୍ଚ ସ୍ୱାର୍ଥ ଅଛି ନା ଆମକୁ ଗୁରୁକୃଷ୍ଣଙ୍କ ଦ୍ୱାରା କୃପା ପାଇବାକୁ ପଡ଼ିବ ସେଥିପାଇଁ ବହୁତ କିଛି କମ୍ପ୍ରମାଇଜ୍ କରିବାକୁ ପଡ଼ିବ ତୁମ ନେଚର ବି କମ୍ପ୍ରମାଇଜ୍ କରିବାକୁ ପଡ଼ିବ ଏତେ ସବୁ ମାନେ ଯୋଉ ଷ୍ଟ୍ରେଟ୍ ଫରୱାର୍ଡ ଡିଲିଂସ ଏ କୁକେଡ଼ନେସ୍ କଥା ମୋତେ ଭଲ ଲାଗେନି କିନ୍ତୁ ତୁମେ କ'ଣ କରିବ ତୁମେ ସମାଜ ରହିଲେ ସେଗୁଡ଼ା ଲୋକ କରିବେ ପ୍ରଡିକ୍ସ କରିବେ ଜେଲସି ଆସିବ ଡୁପ୍ଲିସିଏସ୍ ନେଚର ତାଙ୍କର ଅଛି ତୁମେ ସେଟା ଲାଇକିଂ ନ କଲେ ବି ତୁମେ ତାଙ୍କ ସାଙ୍ଗରେ ମିଶିକି କାନ୍ତର ହାତ ପକେଇ ଚାଲିବାକୁ ପଡ଼ିବ କାହିଁକି ତୁମର ହାୟର ପର୍ପୋଜ୍ କାମ କରିବାର ଅଛି ତୁମର ଗୋଟେ ଉଚ୍ଚ ସ୍ୱାର୍ଥ ଦରକାର ଭଗବାନଙ୍କ ଦ୍ୱାରା କୃପା ପାଇବାକୁ ପଡ଼ିବ କ'ଣ କରିବା ପଡ଼ିବ ଯେମିତି ଜଣେ ଚାକିରି କରିଛି ଅଫିସରେ ସେ ଅଫିସରଟା ଭଲ ନୁହେଁ ସେ ବହୁତ ପଲିଟିକ୍ସ କରିଛି ଷ୍ଟାଫ୍ ଗୁଡ଼ା ଭଲ ନୁହନ୍ତି ସେ କ'ଣ କରିବ ସେ ଆଡ଼ଜଷ୍ଟମେଣ୍ଟ କରି ଟଏଲେଟ୍ କରିବି ନା କି ମୋର ପଇସା ପାଇବାର ଅଛି ଯଦି ମୁଁ ଆଙ୍କ ସାଙ୍ଗେ ବିରୋଧ କରିବି ତାହେଲେ କ'ଣ ହବ ଚାକିରିଟା ମୋର ଯିବ ଭାରତ ଦୁନିଆ ବି ସେଭଳି ଜଣେ ବୁଦ୍ଧିମାନ ସେମାନେ କମ୍ପ୍ରମାଇଜ୍ କରନ୍ତି ଏଠି ତ ବୁଦ୍ଧି ଜିନିଷ ନୁହେଁ ଏଠି ଗୁରୁକୃଷ୍ଣ ଯାହାକୁ ଟିକେ ଜ୍ଞାନ ଦେବେ ସଦ୍ବୁଦ୍ଧି ଟିକେ ଦେବେ ସେ ଚିନ୍ତା କରିବ ଇଜି ଲାଇଫ୍ ବୋଲି ତୁମେ ଭାବନି ଏଇଟା ସହଜ ଜୀବନ ବୋଲି ତୁମେ ଭାବନି ସହଜ ନୁହେଁ ତୁମେ ସରଳ ହେଲେ ସହଜ ହେଇପାରିବ ସରଳ ଲୋକଙ୍କ ନୁହେଁ ଏଇଟା ସହଜ ଯେଉଁମାନଙ୍କର ସରଳ ନୁହନ୍ତି ତାଙ୍କର ନିଜର ଆରେଞ୍ଜମେଣ୍ଟ କିଛି ରହିଛି ତାଙ୍କୁ ଘୁରେଇ ଘୁରେଇ କୃଷ୍ଣ ଯେମିତି ସାପକୁ ଧରିକି ଘୋଡ଼ାନ୍ତି ନାହିଁ କି ଯେଉଁଟା ଲୋକଗୁଡ଼ା ଖେଳା ଯେଉଁମାନେ ଧରନ୍ତି ସାପ ସେମାନେ ଜାଣିଛନ୍ତି ସାପଟାକୁ ମାରିବେନି ଘୁରେଇବେ ଘୁରେଇବେ ଘୁରେଇ ଅଚେତକି ପଡ଼ିଯିବ ଘୁରେଇବେ ଯାହାର ବୁଦ୍ଧି ରହିଛି ତାର ନିଜର ପ୍ଲାନ୍ ରହିଛି କୃଷ୍ଣ ତାକୁ ଘୁରେଇ ଘୁରେଇ ଅଚେତ କରି ଛାଡ଼ିଦେବେ ସେ ତୁମର ନିଜର ପ୍ଲାନ୍ ରହିଛି ମାନେ ତୁମେ ସବୁବେଳେ ତୁମେ ଘୁରେଇବେ କୃଷ୍ଣ ନହେଲେ ଏଠି ସହଜ ଜିନିଷ ନୁହେଁ ଏଇଟା କାରଣ ଏଇଟା ସରେଣ୍ଡର ପ୍ରୋସେସ୍ଟା ସହଜ କେମିତି ହବ ଏଇଟା ଗୋଟେ ଶରଣାଗତି ଜିନିଷଟା ନା ଆମେ ଭଗବାନଙ୍କ ଉପରେ ଶରଣ ଯାଉଛେ ଆମର ବୁଦ୍ଧି ବଳ ଜ୍ଞାନ କିଛି ଖର୍ଚ୍ଚ କରିବାନି କିନ୍ତୁ ଏଇଟା ଅଛି ଆଉ ଏଇଟା ଲାଗିଯିବ ଯାଇ ପଟ କିଣି ଆଉ ସେଥିପାଇଁ ସେଇଟା କହୁଛନ୍ତି ନା ଏଇ ଯୋଉ ସୁଖ ଦୁଃଖ ଶୀତ ଉଷ୍ଣ ଭଳି ଏଇଟା ଅସ୍ଥାୟୀ ଚିରସ୍ଥାୟୀ ନୁହେଁ ଆକୁ ସହନ ପ୍ରତିକାର ଅପେକ୍ଷା ସହନ କରିବା ଶିଖିବା ଉଚିତ ପ୍ରତିକାର କରିବାକୁ ଚେଷ୍ଟା କରନି ସହିବାକୁ ଶିଖା ବହୁତ କିଛି ସହିବାକୁ ପଡ଼େ ଜୀବନରେ ଭଗବାନଙ୍କୁ ପାଇବାକୁ ତ ବହୁତ କିଛି ମୁଁ ଯେମିତି ଘର ପରିବାର ଯିଏ କରିଛି ଗୋଟେ ଓଡ଼ିଆରେ ନା ମୁଣ୍ଡ ଝାଳ ସେ ତୁଣ୍ଡରେ ମାରିକି ଘର ଚଳେଇଛି ବହୁତ ସହିଛନ୍ତି ବୋଲି ତାଙ୍କ ପିଲା ଛୁଆ ଆଜି ସବୁ ପୁଅଟେ ଝିଅଟେ ମଣିଷ ହେଇ ବାହା ଚାରା କରୁଛନ୍ତି ନା କ'ଣ ଯିଏ ସଂସାର କରି ତାକୁ ପଚାର ନା କ'ଣ କେମିତିକା ସେ ସହିଛନ୍ତି ଆଉ ତୁମେ ସାଧୁ ହେଇଗଲେ ତୁମେ କ'ଣ ଭଗବାନଙ୍କୁ ପାଇଯିବ ସଂସାର ଫଳଟା ତୁମକୁ ଯେଉଁ ଭକ୍ତିର ଫଳଟା ସାଙ୍ଗେ ସାଙ୍ଗେ ମିଳିଯିବ ଖାଇପିଇ ମୌଜ ମଜଲିସ୍ କରିବି କିଛି ରିସ୍କ ନେବିନି ମୋତେ ଭଗବାନ ମିଳିଯିବ ନାଇଁ ତୁମକୁ ସେମିତି ଟଏଲେଟ୍ କରିବାକୁ ବହୁତ ବଡ଼ କଥା ସହ୍ୟ କରିବା ଉଚିତ ପ୍ରତିକାର ପାଇଁ ଚେଷ୍ଟା କରିବନି ମୋର ଏଠି ଅସୁବିଧା ହେଉଛି, ମୋର ଏଇଟା କେଉଁଠି କରିଦେବି, ଆରେ ଏଇଟା ହେବନି, ତୁମେ ଯୁଆଡ଼େ ଯାଅ, ତୁମର କପାଳରେ ଯାହା ଅଛି ସେଇଟା ଭୋଗିବାକୁ ପଡ଼ିବ, ସେଇଟାକୁ କେବଳ ଭଗବାନ ହିଁ ବିଦୂରିତ କରିପାରିବେ ତାଙ୍କ ବ୍ୟବସ୍ଥାରେ। ତାହାର ପ୍ରତିକାର କରିବା ଅପେକ୍ଷା ସହ୍ୟ କରିବାକୁ ଅଭ୍ୟାସ କରିବା ଶେଷ କର, ଏବଂ ଏହି ଅଭ୍ୟାସ ହିଁ ମୁଖ୍ୟ ଫଳ ଲାଭ। ମୁକ୍ତିର ଯେଉଁ ଫଳଟା ମିଳେ କେମିତି, ସୁଖ ଦୁଃଖ ଯିଏ ସହିପାରିବ, ଭଗବାନ ବାରମ୍ବାର ଏ ଜିନିଷଟା ରିପିଟ୍ କରୁଛନ୍ତି ଗୀତାରେ, କେତେବାର ରିପିଟ୍ କରୁଛନ୍ତି, ସୁଖମ ଦୁଃଖମ ସମମ କୃତ୍ୱା ଲାଭ ଲାଭ ଚୟାଜ, ତ ଅନବାଲାନ୍ସ ହେଇଯିବ ନା, ସବୁବେଳେ ଗୋଟେ ଅନବାଲାନ୍ସ ମାଇଣ୍ଡଟା ସବୁବେଳେ ଗୋଟେ କ'ଣ କୁହାଯିବ, ସନ୍ତୁଳିତ ଅବସ୍ଥାର ରହୁନି, ସବୁବେଳେ ଅସ୍ଥିର ଅବସ୍ଥା ରହୁଛି, କାହିଁକି ତୁମେ ଯେତେବେଳେ ସୁଖ ଦୁଃଖ ସବୁବେଳେ ଚିନ୍ତା କରି, ତୁମ ମାଇଣ୍ଡଟା ସବୁବେଳେ ଖାଲି ଏପଟ ସେପଟ ହବ, ତୁମେ ତୁମର କର୍ତ୍ତବ୍ୟ ବିଷୟରେ ଚିନ୍ତା କର, ସୁଖ ଦୁଃଖ ଆସିବ ଯିବ, ସେଟା କେବେ ବି ତୁମେ କାଉଣ୍ଟ୍ରାକ୍ଟ କରିପାରିବନି, ହବ ଆସିବ ଯିବ, ଆସିଲା ବେଳେ ବିଚଳିତ କରିବ, ହେଲେ ବି ତୁମ କର୍ତ୍ତବ୍ୟରେ ଲାଗିକି ରୁହ, କର୍ତ୍ତବ୍ୟକୁ ଅବହେଳା କରନି, ସେଟା ହବ। ଏବେ ଦେଖୁନାହିଁ ଯେଉଁ ସୈନିକମାନେ ଅଛନ୍ତି, ଯେଉଁ ବର୍ଡର ସୋଲଜର ମାନେ, ତାଙ୍କ ଭିତରେ କେତେ ଯେଉଁ ଆତଙ୍କବାଦୀ ସାଙ୍ଗରେ, ତାଙ୍କର ସବୁ ଆତଙ୍କବାଦୀଙ୍କ ସାଙ୍ଗରେ ଯେଉଁ ବନ୍ଧୁକ ତାଙ୍କର ଯେଉଁ ଗୁଳି ବିନିମୟ ହେଉଛି, ତା ଭିତରେ ଆତଙ୍କବାଦୀ କେତେ ଚାଲିଯାଉଛନ୍ତି, ସୈନିକମାନେ ବି କେତେ ଚାଲିଯାଉଛନ୍ତି, କିନ୍ତୁ ସେମାନେ ସେ କର୍ତ୍ତବ୍ୟ କରୁଛନ୍ତି ନା, ଆଉ ସେମାନେ ତାଙ୍କ କର୍ତ୍ତବ୍ୟରୁ ପଛଉନାହାନ୍ତି, ସମସ୍ତେ ଯେ ଅର୍ଥ ପାଇଁ କରୁଛନ୍ତି ତାହା ନୁହେଁ, ବହୁତ କର୍ତ୍ତବ୍ୟ ନିଷ୍ଠ ଅଛନ୍ତି ନା, ଯଦି ଜଣେ ଜୀବନ କଥା ଚିନ୍ତା କରିବେ ତାହେଲେ ସେ କେବେ ଏସବୁ ଠିଆ ହେବନି, ସେଠିକି ଯିବନି, ସେ କାଶ୍ମୀର ଯିବନି କି କୌଣସି ସେ କାମ କରିବନି କି ମାଲକାନଗିରି ଯିବନି, ଜୀବନ ମୂଲ୍ୟ ଅଛି କି ନାହିଁ, ଶଙ୍କା ସିନ୍ଦୁରକୁ ସେ ଯେତେବେଳେ ଯାଆନ୍ତି କ'ଣ, ଆମର ମୁଁ ସବୁ ଛୋଟ ପିଲାବେଳେ ଜାଣିଛି, ଯେତେବେଳେ ଇଣ୍ଟରଭ୍ୟୁ ହୁଏ ଗାଁ ଗହଳି, ମୁଁ ଛୋଟ ପିଲାବେଳେ ଦେଖିଛି, ସେ ଆର୍ମିରେ ଯିବା ପାଇଁ ସେମାନେ ଗାଁ ଗହଳିରୁ ଆସି ଡାକିକି ନେଉଥିଲେ, କି ଆର୍ମିକି ଛାଡ଼ିବେନି, ଆର୍ମି କେହି ଛାଡ଼ନ୍ତିନି, ଯେଉଁ ଆମର ଯେତେ ସୋଲଜର ଡିପାର୍ଟମେଣ୍ଟ ସବୁ ରହିଛି ତିନିଟା, ଏୟାରଫୋର୍ସ ଯେଉଁ ନାଭି ଆଉ ନେଭି ଆଉ କ'ଣଟା ଆର୍ମିରେ, ଟୋଟାଲ ଛାଡ଼ୁନଥିଲେ ଘରେ, ମୋ ପୁଅ ଯିବ କୁଆଡ଼େ, ମୋ ଶଙ୍ଖା ସିନ୍ଦୁର ଏଠି ପୋଛି ଦେଇକି ଯିବ ନା କ'ଣ ବୋହୁର, ସେ ଆସୁଥିଲେ ଗାଁ ଗାଁରେ ଦେଖୁଥିଲେ କିଏ ଛଡ଼ରା ଟୋକା ଡେଙ୍ଗା ଟୋକା ଅଛି, ତାକୁ କହୁଥିଲେ ଚାଲ ତ ଏତେ ପଇସା ଦିଆ ହବ, ଏହା ବାପା ମାଆକୁ ବୁଝେଇକି ନେଉଥିଲେ, ଗାଁ ଆର୍ମିରେ କିଏ ଜଏନ୍ କରୁନଥିଲେ, ବଡ଼ ରିସ୍କି କାମ ନା, ସମସ୍ତେ ଯେମିତି ପଇସା ପାଇଁ କରୁଛନ୍ତି ତାହା ନୁହେଁ, କର୍ତ୍ତବ୍ୟ ନିଷ୍ଠତା ଅଛି, ଜୀବନକୁ ବାଜି ଦେଇକି କିଛି କରୁଛନ୍ତି, ସେଭଳିଆ ଧର୍ମଟା ସେଇଭଳିଆ ସଫଳତା ବି ଗୁଡ଼ା ସହିତ କ'ଣ ଲାଭ ଅଛି, ସୁଖ ଦୁଃଖ ସହିତ କ'ଣ ଅଛି, ଆମକୁ କରିବାକୁ ପଡ଼ିବ, ଦେଖାଯିବ ଯେଉଁଦିନ ତ ଜୀବନରେ ପୁଣି ଧର୍ମଟା ଆଚରଣ କରିବା କି ନାହିଁ, ଯେତେ ବାଟେ ଯିବା ଯିବା, ଆଉ ଏକବାର ତୁମେ ପ୍ରଥମରୁ ପଶୁପଶୁ ତୁମ ମୁଣ୍ଡରେ ରହିଯାଉଛି କ'ଣ ଗୋଟେ ଟାର୍ଗେଟ, ଆରେ ଏଇଟା ସେ ଜାଗା ନୁହେଁ, ତୁମ ଟାର୍ଗେଟରେ କିଛି କରିପାରିବନି, ଏଇଟା ଖେଳୁଛନ୍ତି କ'ଣ, ଏଇଟା କ'ଣ, ଏଇ ଯେଉଁ ବ୍ୟାଟ୍ ବଲ୍ ଖେଳୁଛନ୍ତି କ'ଣ, ଏଇଟା କ୍ରିକେଟ୍ ଯିଏ ଖେଳୁଛନ୍ତି ସେ କ'ଣ କେତେବେଳେ ଗୋଟେ ଖେଳାଳି ସେ କହିଦେବ କି ମୁଁ ଆଜି ଏତେ 100 ରନ୍ କରିଦେବି କି 200 ରନ୍ କରିଦେବି କି କ'ଣ କରିଦେବି, ସେ କହିଦେବ, ସେ କେତେ ରନ୍ କରିଦେବ କହିପାରିବନି, ସେ କେତେବେଳେ ଖେଳାଳିଟା ହେବ, ବିଶ୍ୱରେ କେତେବେଳେ ଗୋଟେ ଖେଳାଳି ହେବ, କେଉଁ ବଲ୍ଟା ପକେଇଦେବ କ'ଣଟା, ସେଇଟା ଗୋଟେ କୁହନ୍ତି କ'ଣ, ତାର ସବୁ ଛୁଆଟବେଳେ ମୁଁ ସବୁ ଜାଣିଥିଲି, ସେ କେମିତି ଗୋଟେ ବଲ୍ ପକେଇଦେବ କ'ଣ, ତାକୁ କୁହନ୍ତି ଅପ୍ କ'ଣ, ଅପ୍ ଡାଉନ୍ କ'ଣ ପକେଇଦେବ, ସେ ତାର ବୋଲ୍ଡ ହେଇଯିବ, ସେଇଟା କ୍ୟାଚ୍ କରିଦେବ ଗଲା, ସେ କେତେ ବଲ୍ ଖେଳିଛି ତା କିଛି ଗ୍ୟାରେଣ୍ଟି ଦେଇପାରିବନି, କାରଣ ସେ ଯିଏ ବୋଲିଂ ସିଏ ଯେମିତି ଚତୁର ଭାବୁଛି ମୁଁ ଫିଟିବି, ଯିଏ ବୋଲିଂ କରୁଛି ସିଏ ବି କହୁଛି ମାକୁ, ଯିଏ ପ୍ରତି ବଲ୍ରେ ତୁମେ ଦେଖୁନା ସେ ଯେଉଁ ପ୍ରତି ବଲ୍ ପକଉଛି, ତା ଶିକ୍ଷାଟା ସେଇଟା ଦେଖୁନା, ସେ ପ୍ରତି ବଲ୍ଟା ପକଉଛି ସେ କ'ଣ କହୁଛି, ଏଇଟାକୁ ଖାଇବି, ପ୍ରତି ବଲ୍ରେ ସେ କ'ଣ ରନ୍ କ'ଣ ରନ୍ କୁହନ୍ତି ନା, ସେ କ'ଣ ରନ୍ ଦେବାକୁ ଚାହୁଁଛି, ପ୍ରତି ବଲ୍ରେ ତାକୁ ଖାଇବା ବୋଲି ଚାହୁଁଛି, ତାକୁ ଆଉଟ୍ କରିବି ପ୍ରତି ବଲ୍ରେ, ଆସିକି କହୁଛି ମୁଁ ପ୍ରତି ବଲ୍ରେ ରନ୍ କରିବି, କେହି ବି ସେଠି କିଛି କହିପାରିବେନି, ଇଏ ବି କହିପାରିବେନି ମୋ ବଲ୍ରେ ମୁଁ ତାକୁ ଆଉଟ୍ କରିବି କି, ସେ କ'ଣ କହିବେ, ସେଟା ମାୟା ପ୍ରତି ବଲ୍ରେ ପ୍ରତି ସମୟରେ ଚାହୁଁଛି ଜୀବଟାକୁ ଗ୍ରାସ କରିବ, ବିଶେଷ କରି ଯେଉଁମାନେ କନସିୟସ୍ ଯେମିତି ଭକ୍ତ ସେ ସବୁବେଳେ ଚାହିଁବେ, ସେ ଚାହିଁବ ମୁଁ ପ୍ରତି ମୁହୂର୍ତ୍ତରେ କେମିତି କୃଷ୍ଣଙ୍କୁ ପ୍ରାପ୍ତ ହେବି, ଆଉ ତୁମେ ଯେମିତି ସେଇଟା ଚିନ୍ତା କରୁଛ, ମାୟା ବିଷୟରେ ଯେମିତି ପ୍ରତି ମୁହୂର୍ତ୍ତରେ ଆକୁ ବୋଲ୍ଟ ମୁଁ କରିବି ଆଉଟ୍ କରିବି, କେଉଁ ବାଟେ ହେବ, ସେ ଗୋଟେ କ'ଣ କେତେ ପ୍ରକାର ତାଙ୍କର ଆଉଟ୍ ଅଛି, କ'ଣ ହାତରେ ଧରିଦିଅନ୍ତି, ସିଏ କ'ଣ ସେ ଷ୍ଟମ୍ପ ଭାଙ୍ଗିଯାଏ, ଆଉ ଗୋଟେ କେତେ ପ୍ରକାର ସବୁ କ'ଣ ବାଜେ, କେତେ ପ୍ରକାର ସବୁ କ'ଣ ଅଛି, ସେଭଳିଆ ସେ ଯେଉଁ ବାଟେ ହେଲେ ସେ ଆଉଟ୍ କରିବ, କାରଣ ସେ ତାର ଚାହୁଁଛି ନା, ତାର ଟାର୍ଗେଟ୍ଟା ରହିଲା ଏଟାକୁ ଆଉଟ୍ କରିବି, ୟାର ଟାର୍ଗେଟ୍ ହେଲା ମୁଁ ତାକୁ ମାରିବି, ସେଭଳିଆ ଇଏ ମାୟାରେ ଯେମିତି ଖେଳ, ସେଟା ଯେମିତି ବ୍ୟାଟ୍ ବଲ୍ ଖେଳ, ଇଏ ସେମିତି ମାୟାରେ ଖେଳ, ମାୟା ସେଭଳିଆ ଗୋଟେ ଯିବକୁ ଛକି ଛକି ରହିଛି ନା, ଆଉ ଆମେ କ'ଣ ଏତେ ଶୀଘ୍ର ଭାବି ଯାଉଛେ ଏଟା ଗୋଟେ ସହଜ ଜିନିଷ ବୋଲି, ଏତେ ଇଜି ଜିନିଷ ନୁହେଁ, ଏ ସରଳ ଇଜିଟା ଏଇଥିପାଇଁ ହେଇଯାଏ, ଯଦି ଜଣେ ପ୍ରଶ୍ନ କରେ ଇଜି ଜିନିଷ ନୁହେଁ, ତାହେଲେ ଆଚାର୍ଯ୍ୟ ମାନେ ପ୍ରସିଦ୍ଧ ଏଟା ଏତେ ସହଜ ବୋଲି କାହିଁ କହିଦେଇଛନ୍ତି, ହଁ ସହଜ, ସେଥିପାଇଁ ପ୍ରବାଦ କହିଛନ୍ତି, ଏଟା ସହଜ କେଉଁଥିପାଇଁ, ଯେଉଁମାନେ ଗମ୍ଭୀର ଯେଉଁମାନେ ଯେଉଁମାନେ ଆକ୍ଚୁଆଲି ତାଙ୍କର ଇଣ୍ଟେନସନ୍ଟା ରହୁଛି ମୁଁ କିଛି ପ୍ରିନ୍ସିପଲ୍ଟା ପାଳନ କରିବି, ସେ ସଂକଳ୍ପ ନେଉଛନ୍ତି ମୁଁ ଯାହା ଭଗବାନଙ୍କର ନିୟମ ପାଳନ କରିବି, ଆଉ ସେମାନେ ସରଳ, ସେମାନେ ପାଇଁ ସବୁ ଭଗବାନ ବ୍ୟବସ୍ଥା କରନ୍ତି। ଏଇଥିପାଇଁ ଏଇଟା ଇଜି, ଏଇଟା ଗୋଟେ ଡିଫିକଲ୍ଟ ପାଥ, କିନ୍ତୁ ଇଜି ସରଳଟା କାହିଁକି ହେଇଯାଏ ନା, ଭଗବାନ ଜଣଙ୍କର ମନୋଭାବ ଜାଣି ତାକୁ ସାହାଯ୍ୟ କରେ, ସେଥିପାଇଁ ସରଳ। ଭଗବାନ ସାହାଯ୍ୟ ନକଲା ମଧ୍ୟ କେବେ ସରଳ ହେବ, ଗୁରୁକୃଷ୍ଣ ସାହାଯ୍ୟ ନକଲା ମଧ୍ୟ କେବେ ସରଳ ହେବ ଭାବନି। ତୁମର ହାୟର ହେଲ୍ପ ନ ମିଳିଲା ପର୍ଯ୍ୟନ୍ତ, ଏଇ ଯେମିତି ମ୍ୟାଥମେଟିକ୍ସ ସାଇନ୍ସ ସେ ବହିଗୁଡ଼ା ତୁମେ ଦେଖିବ, ତୁମେ କିଛି କିଛି ବି ତୁମେ ଯେତେବେଳେ ସବୁ ପଢ଼ୁଥିବ ତୁମେ କିଛି ବୁକେ ବହୁତ କଷ୍ଟ ବାଟ। ମାଷ୍ଟର କ'ଣ, ମାଷ୍ଟର ଯେତେବେଳେ ପଢ଼େଇଦେଲା ଫର୍ମୁଲା ଧରେଇଦେଲା ସେଟା ସହଜ ହେଇଗଲା ଆଉ, ସେତିକି ନହେଲା ପରେ ତୁମେ ବହିଟା ଧରିକି ତୁମେ କ'ଣ କରୁଥିବ, କେତେ ଇଣ୍ଟେଲିଜେଣ୍ଟ ପିଲା ତୁମେ ପଢ଼ୁଛୁ, ଛନ୍ଦି ହଉଥିବ ଖାଲି ଆଉ। ସେଇଟା ଯେତେବେଳେ ସାହାଯ୍ୟଟା ଗୋଟେ ହେଲ୍ପଟା ନ ଆସିଛି ଗୁରୁକୃଷ୍ଣ ପାଖରୁ, କାହିଁ ଗୁରୁକୃଷ୍ଣ କାହିଁ ସାହାଯ୍ୟ କରିବେ, ସେ ଆମ ଇଣ୍ଟେନସନ୍ ଦେଖି। ଜୀବନର ଗୋଟିଏ ବଡ଼ ଜିନିଷ ନା, ତୁମେ କେତେ କ'ଣ କରୁଛ କର, କେତେ କ'ଣ କହୁଛ କୁହ, କେତେ କ'ଣ ଜାଣିଛୁ ଜାଣ, ତୁମେ ନିଜକୁ ଯେତେ ଜାଣିନ ଅନ୍ୟମାନେ ଯେତେ ଜାଣନ୍ତିନି ଭଗବାନ ତୁମକୁ ଭଲ ଭାବରେ ଜାଣନ୍ତି, ସେଇଟାକୁ ସବୁବେଳେ ମନେ ରଖ। ମୁଁ କେମିତିକା ଲୋକ, ମୋତେ ପ୍ରଭୁ ଜାଣନ୍ତି, ସେ ଆମ ଇଣ୍ଟେନସନ୍ ହିସାବରେ ଆମକୁ ଫଳ ଦେବେ। କ'ଣ କରୁଛେ, କେତେ ଦକ୍ଷତା ଆମର ଅଛି, କେତେ ଆମେ ପାଠ ପ୍ରବଚନ କରୁଛେ, କେତେ ଆମେ ସବୁ କରୁଛେ, ସେଇଟା ବୃଥା ଯିବନି, ତାର ଫଳ ତୁମକୁ ପୁଣ୍ୟ ମିଳିବ, ସ୍ୱୀକୃତି ମିଳିବ। କିନ୍ତୁ ଯେଉଁ ରେଜଲ୍ଟଟା ଆସ୍ପାୟରିଂ ରେଜଲ୍ଟ ଯେଉଁଟା ଯାହା କୁହନ୍ତି, ଆମେ ଆଶା କରୁଛୁ ଯେଉଁ ଫଳଟା, ସେଇଟା କେବଳ କୃଷ୍ଣ ଜାଣନ୍ତି। କିଏ କେତେ ଭାଗ ଭଗବାନଙ୍କର ଶରଣାଗତ, ଆଉ ଭଗବାନ କାହାକୁ କେତେ ଫଳ ଦେବେ, ଦବା ଲୋକ ସିଏ ଜାଣିଛି ନା, ଆଉ ଲୋକ କ'ଣ ଜାଣିଛି। ଏଗୁଡ଼ିକୁ ସହ୍ୟ କରି ଶିଖିବା ଉଚିତ, ମୁଖ୍ୟ ସେମାନେ ହିଁ ଲାଭ କରିପାରନ୍ତି, ସହ୍ୟ ନକଲେ ତ ମୁଖ୍ୟ ଲାଭ କରିପାରିବେ। ଏଠି ସିଧା କହିଦେଲେ ଭାଷ୍ୟ ଆମର, ଏଗୁଡ଼ା ଆମର ସବୁ ଗୁଡ଼ିଏ ଭାଷ୍ୟ ଏଗୁଡ଼ିକ। ଏ ଅଭ୍ୟାସରୁ ମୁଖ୍ୟ ଫଳ ରୂପ ଫଳ ଲାଭ ହୁଏ, କର୍ମସାଧ୍ୟ ଧର୍ମ ଅନୁଷ୍ଠାନ ଜନିତ ଦୁଃଖ ଏବଂ କୁଟୁମ୍ବାଦି ପ୍ରିୟଗଣଙ୍କର ସଂଗାଦି ଜନିତ ସୁଖ, ଯାହାକୁ ସମାନ ଜ୍ଞାନ ହୁଏ ସେ ଧର୍ମନିଷ୍ଠ ମୁକ୍ତି ଲାଭ ନିମିତ୍ତ ଉପଯୁକ୍ତ। ସେ ହେଉଛି ଧର୍ମଯୁକ୍ତ, ସେ ମୁକ୍ତି ଲାଭ ନିମିତ୍ତ ଉପଯୁକ୍ତ। କିଏ ନା କର୍ମସାଧ୍ୟ ଧର୍ମାନୁଷ୍ଠାନ ଜନିତ ଦୁଃଖ, ବହୁତ କଷ୍ଟ ନା ଧର୍ମ ଅନୁଷ୍ଠାନ କାମ ଗୁଡା କରିବା, ଗୋଟେ ଯଜ୍ଞଟେ କର କି ଯାହାଟେ କର, ବହୁତ କଷ୍ଟ ନା, ଏଇଟା ଆଣେ ସେଟା ଆଣେ, ନୁନା ଦସ୍ତର ଦୌଡ଼ିବ, ଏ ଘିଅ ଆଣେ, ସେ ନାଲି କପଡ଼ା ଆଣେ, ସେ ପତକା ଆଣେ, ଆମ୍ବ ଡାଳ ଆଣେ, ଦୁବ ଘାସ ଆଣେ, ସେ ଅରୁଆ ଚାଉଳ ଆଣେ, ଦେଖ ଖାଲି ଯଜ୍ଞ ଯୋଉ କରିବ ସେ ମାଆକୁ ଦୌଡ଼େଇ ଦୌଡ଼େଇ ତାକୁ ଝାଳ ବାହାର କରିଦେବ, ସେ ପୂଜା କରିବ, ଏ କାହିଁ ସିନ୍ଦୁର ଆଣିନୁ, ହେ ସିନ୍ଦୁର ଟିକେ ଆଣେ, ତତେ କହିଥିଲି ଏତିକି ଘିଅ କାହିଁକି ଏତିକି କମ୍ ହେଲା, ହେ କ୍ଷୀର ଟିକେ ଆଣେ। ଯେତେ ଧର୍ମ ଅନୁଷ୍ଠାନ ମାନେ କର୍ମସାଧ୍ୟ ନା, ଆଉ କର୍ମକାଣ୍ଡକୁ ସହଜେଇଟେ କି, ତାର ବିଶାଳ ଗୋଟେ ଲିଷ୍ଟ ଦିଆହବ, ଏଇଟା ଆଣେ ସେଟା ଆଣେ ସେଟା ଆଣେ ସେଟା ଆଣେ, ଆମର ଯୋଉ ପୂଜା ପୂଜାପାଠଟାକୁ ସହଜେଇଟେ କି, ଏ ସକାଳ ତିର୍ତ୍ତିଳ କର, ମୋ ବାଥରୁମ୍ ଯା, ଆ ମଙ୍ଗଳାରତୀ ସରିଲା, ଏଠି ଜପ କର, କର୍ମାନୁଷ୍ଠାନ କର୍ମସାଧ୍ୟ ଧର୍ମାନୁଷ୍ଠାନ ଏଇଟା କ'ଣ ଜନିତ ଦୁଃଖ, ଆଉ କୁଟୁମ୍ବ ଆଦି ପ୍ରିୟଜନଗଣଙ୍କର ସଂଗାତି ଜନିତ ସୁଖ, ଏଇଟା ସମାନ, ଯାହାକୁ ଜ୍ଞାନ ହୁଏ ଏଇଟା ଦୁଃଖ ଲାଗୁଛି, ପ୍ରିୟଜନମାନଙ୍କ ସହିତ କୁଟୁମ୍ବ ସ୍ତ୍ରୀ ପୁତ୍ର କନ୍ୟା ଏଇଟା ସୁଖ ଲାଗୁଛି, ଆଉ ସେ କ'ଣ ମୁକ୍ତି ପାଇବ, ତାକୁ ଏଇଟା ସୁଖ ଲାଗିଲାନି, ଆଉ ସମାନ, ଏଇଟା ଦୁଃଖ ହେଲେ ବି ସୁଖ ଭଳିଆ ଲାଗିବ, ସିଏ ହିଁ ମୁକ୍ତି ପ୍ରାପ୍ତ ହେଇପାରିବ। ପ୍ରଭୁପାଦ ସେ କଥା ଏଠି ରଚନା କରିଛନ୍ତି ନା, ଏଠି ମଝିର ଯେ ଉଚ୍ଚବଂଶ ସମୃତ ଓ ସୁମହତ ପରମ୍ପରାରେ ଆସୁଥାଏ ସେ କର୍ତ୍ତବ୍ୟ ନିଷ୍ଠ ଅଟେ, ସେ କଦାପି କର୍ତ୍ତବ୍ୟ ସମ୍ପାଦନର ହେଳା କରିବ ନାହିଁ, ଏ ଦୃଷ୍ଟିରୁ ଅର୍ଜୁନ ଯୁଦ୍ଧରୁ ବିରତ ହେବା ଉଚିତ ନୁହେଁ। ଯେ ଉଚ୍ଚବଂଶ ସମୃତ ଓ ସୁମହତ ପରମ୍ପରାରେ ଆସୁଥାଏ, ସେମାନେ କର୍ତ୍ତବ୍ୟ ନିଷ୍ଠ, ସେମାନେ ସବୁ ଜାଣନ୍ତି ଏଇଟା ଏଠି ଧର୍ମାନୁଷ୍ଠାନରେ କର୍ମସାଧ୍ୟ ଜନିତ ଦୁଃଖ, କୁଟୁମ୍ବାଦି ପ୍ରିୟଜନ ମାନଙ୍କ ସହିତ ସଙ୍ଗ ସୁଖ, ଉଭୟ ସମାନ ସମାନ। ଆଉ ସେଇଟା ଭଲ ଲାଗୁଛି, କୁଟୁମ୍ବ ଲୋକ ବନ୍ଧୁ ବାନ୍ଧବ ଭାଇ ଭଉଣୀ ଏଗୁଡ଼ା ତୁମକୁ ଭଲ ଲାଗୁଛି, ମଠ ମନ୍ଦିର ଭଗବାନଙ୍କ ସେବାଟା ତୁମକୁ ଦୁଃଖ ଲାଗୁଛି, ଏଇଟା ଭାରି କଷ୍ଟ, ଆଉ ତୁମେ କ'ଣ ମୁକ୍ତି ପାଇବ, ମୁକ୍ତି ପାଇପାରିବେ, ଏଇଟା ସମାନ, କାରଣ ସୁଖ ଦୁଃଖ ସବୁ ସମାନ। ବର୍ତ୍ତମାନ କେତେ ନମ୍ବର ଶ୍ଳୋକ 15 ଏବଂ ବିଚାରଣେ ତତ୍ତତ୍ ମହତ ସହନମ ଅଭ୍ୟାସମ ସତୀତେ ବିଷୟାନୁଭବ କାଲେ କାଲେ ନାପି ଦୁଃଖନ୍ତି। ଏଇ ବିଚାର କରିକି ସୁଖ ଦୁଃଖଟା ଆଗାମ ପାଇଁ ଆସିବ ଯିବ, ଇନ୍ଦ୍ରିୟଜନିତ ସୁଖ ଦୁଃଖ ଏଗୁଡ଼ା ଆସିବ ଯିବ, କିଭଳି ଆସିବ ଯିବ ନା ଶୀତ ଉଷ୍ଣ ଭଳି, ଏଇ ବିଚାର କରିକି ଏଇ ଅନୁଭବ କରିକି ଜଣେ ଅଭ୍ୟାସ କଲେ ସମୟ ତାର ଦୁଃଖଟା ବିଦୂରିତ ଧୀରେ ଧୀରେ ହେବ। ଏଇଟା ଅଭ୍ୟାସ ନା, ଭକ୍ତି ଯୋଗର ଅଲଗା ନାମ ବି ଅଭ୍ୟାସ ଯୋଗ ନା, ಅಭ್ಯಾಸ ಜಗಜುಗತೇನ ಚೇತಸಾನನ್ಯಗಾಮಿನ ಪರಮಂ ಪುರುಷಂ ದಿವ್ಯಂ ಜಾತಿ ಪಾರ್ಥಾನು ಚಿಂತೆಯ. ಭಗವಾನ କେତେବଡ଼ ବଡ଼ ବାକ୍ୟ କହିଛନ୍ତି ଗୀତାରେ ନା, ଆମେ ଆମ କୃଷ୍ଣଙ୍କୁ ମନେ ରଖିଦେବି, ଭଗବାନ ଏଇଟା ଏଇ ଗୋଟେ ଶ୍ଳୋକରେ କାଟି ଦେଉଛନ୍ତି, ହେବନି. ଅଭ୍ୟାସ ଯୋଗଯୁକ୍ତ ଏନା, ବାରମ୍ବାର ଯୋଗଯୁକ୍ତ ଚିନ୍ତା କର ମୋତେ, ଆଉ ଚିତ୍ରଟାକୁ ସବୁବେଳେ ମୋ ପାଖରେ ରଖ, ଏଇଟା ଅଭ୍ୟାସ ଜିନିଷର ନା. ମନ ପଳେଇବ, ସୁଖ ଦୁଃଖ ସୁଖଡ଼ା ହେଇଗଲା ମନ ସିଆଡ଼େ ପଳେଇଗଲା, ଦୁଃଖ ହେଇଗଲା ମନ. ଆଉ ମଣିଷର ତ ସୁଖ ଦୁଃଖ ଚକ୍ରରେ ଚାଲିଲା, କୃଷ୍ଣ କେତେବେଳେ ମନରେ ରହିବେ? ସୁଖବେଳେ କୁଆଡ଼େ ମନେ ପଳେଇବ? ବିଷୟବୁଖ ଆଡ଼କୁ ପଳେଇଲା, ଲକ୍ଷେ ଟଙ୍କା ମିଳିଗଲା, ସେ ଟଙ୍କା ପଛରେ ମନେ ରହିଲା ନା, ଲକ୍ଷେ ଟଙ୍କା ମିଳିଲା କୁଆଡ଼େ କ'ଣ କରିବା, କେଉଁ ବ୍ୟାଙ୍କରେ ଫିକ୍ସ କରିବା, କେଉଁଠି କ'ଣ କରିବା, ଚାଲ ତୁମ ମନ ସେଠି ଦୌଡ଼ିଲା. ଆଉ ହରେ କୃଷ୍ଣ ତୁମେ ଯାହା କରୁଥିବ ମନ ତ ରହିଲାଣି ସେଇ ଟଙ୍କା ପାଖରେ, ଆଉ ତୁମେ ଯାହା ନାମ ଜପ କରୁଥିବ ନାମାକ୍ଷର ହେଇଗଲା ନା, କାରଣ ତୁମ ମନଟା କେଉଁଠି ରହିଛି, ସେ ଟଙ୍କାଟା ଆସିଗଲା, ତ କେଉଁଠି କେମିତି ଲଗେଇବା, କେଉଁଠି କ'ଣ କରିବା, କେମିତି କ'ଣ ଗାଡ଼ିଟା କରିବା, ଘୋଡ଼ାଟା କରିବା, ସେ ତା ଦୌଡ଼ିଲ, ଆଉ ଟଙ୍କା ଲକ୍ଷେ ଟଙ୍କା ଚାଲିଗଲା, ହଁ ଏ ଟଙ୍କାଟା ପଳେଇଗଲା, କ'ଣ କରିବା, ଏମିତି ହେଇଗଲା ସେମିତି ହେଇଗଲା, ତୁ ତା ପାଖରେ ମନେ ରହିଲା. ଆଉ ତୁମେ ଯାହା ଧର୍ମ ଅନୁଷ୍ଠାନ କରୁଛ ଆଉ ସେଇଟା କ'ଣ ରହିଲା, ଯୁଗଯୁକ୍ତ ଜିନିଷଟା ଏଇଟା ହବନି. ସେଥିପାଇଁ ସୁଖ ଦୁଃଖ ଦୁଇଟା ଉପରକୁ ନଗଲେ ହେଇପାରିବ, ଆଉ ସେଟା କେମିତି ଉପରକୁ, ଯେଉଁଟା ଅଭ୍ୟାସ ଜିନିଷଟା ନା, ଏଇଟା କ'ଣ ହଠାତ୍ ହେଇଯିବ, ହବନି. ସେଥିପାଇଁ ତା ପରବର୍ତ୍ତୀ ଶ୍ଳୋକ କହିଲେ ଏଇଟା ଅଭ୍ୟାସ କରିବା ଦରକାର. ଏ ତ ବିବେକ ଦଶ, ବିବେକ ଦଶ ନା, ଏବଂ ବିଚାରେଣ ତତ୍ ସହନ ଅଭ୍ୟାସ ଏନମ ସତି, ଏଇଟା ବିଚାର କରିକି ସହନ କରିବାକୁ ଅଭ୍ୟାସ କରିବା ଉଚିତ, ତେ ବିଷୟାନୁଭବ କାଳେ 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 ନା ପି ଦୁଃଖ ଏମିତି, ତାକୁ ବିଷୟ ଅନୁଭବ ଧୀରେ 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 ଆଉ ଦୁଃଖ ଦେବନି, କାରଣ ସେ ଅଭ୍ୟାସ କରିବାଟା ଶିଖିଗଲା, ଏଇଟା ଶିଖିବା ଜିନିଷ ଅଭ୍ୟାସ କରିବାକୁ ପଡ଼ିବ. ଆଉ ଜହ୍ନ ବ୍ୟଥୟନ୍ତେ ଜହ୍ନ ବ୍ୟଥୟନ୍ତେ ଏତେ ପୁରୁଷମ୍ ପୁରୁଷଶ୍ରବ ସମସୁ ସମଦୁଃଖମ ସୁଖମ ଧୀରମ ସ୍ୱମ ସ୍ୱମୃତ ତ୍ୱୟ କଳ୍ପତେ. ଅର୍ଜୁନ, ହେ ପରମ ଶ୍ରେଷ୍ଠ ଅର୍ଜୁନ, ଯେଉଁ ବ୍ୟକ୍ତି ସୁଖ ଦୁଃଖରେ ବ୍ୟଥିତ ହୁଏ ନାହିଁ ଏବଂ ଉଭୟ ପ୍ରକାର ଅବସ୍ଥାରେ ସମଭାବାପନ୍ନ ହୋଇ ରୁହେ, ସେ ନିଶ୍ଚିତ ଭାବରେ ମୁକ୍ତି ପାଇବା ନିମିତ୍ତ ଉପଯୁକ୍ତ ଅଟେ. ଏ ଯେ ପୂର୍ବରୁ ଆମେ ପଢୁଥିଲୁ ଭାଷ୍ୟଟା, ଏଇଟା ରହିଲା, ଏଇଟା ଯେ ମୁକ୍ତି ମିଳିବ ସଂସାରରୁ ଏଇଭଳି ଭାବରେ, ସୁଖ ଦୁଃଖରେ ବ୍ୟଥିତ ହୁଏ ନାହିଁ ଏବଂ ଉଭୟ ପ୍ରକାର ଅବସ୍ଥାରେ ସମଭାବାପନ୍ନ ରହେ, ସମଭାବାପନ୍ନ ସେ ନିଶ୍ଚିତ ଭାବରେ ମୁକ୍ତି ପାଇବା ନିମିତ୍ତ ଉପଯୁକ୍ତ ଅଟେ. ପ୍ରଭୁପାଦ ମାନେ ଭାବାର୍ଥ ରଚନା କରିଛନ୍ତି, ବହୁତ ସୁନ୍ଦର, ଏ ପୁରା ପ୍ରଭୁପାଦଙ୍କର ସ୍ୱାନୁଭବର ଏଥିରେ ଟୀକା କମ୍ ନେଇଛନ୍ତି, କିନ୍ତୁ ସ୍ୱାନୁଭବ ସବୁ ଦେଇଛନ୍ତି. ଯେଉଁ ବ୍ୟକ୍ତି ଆତ୍ମାନୁଭୂତିର ଉନ୍ନତ ସ୍ତର ଲାଭ ନିମିତ୍ତ ସ୍ଥିର ନିଶ୍ଚିତ ହୋଇଛି, ଏସବୁ ଗୁଡ଼ିକ ସହିତ ନିଶ୍ଚିତ, ତୁମେ ଭାବିବନି ଯେ ସେଇ ୱାର୍ଡିଂଟାକୁ ପ୍ରଭୁପାଦ ଯିଏ ଦେଇଛନ୍ତି ସବୁବେଳେ, ସେ ତତ୍ତ୍ୱଟାକୁ ବି ତାଙ୍କର ୱାର୍ଡିଂରେ ତାଙ୍କ ପରିଭାଷାରେ ସେ ଦେଇଛନ୍ତି, କାରଣ ସବୁଠୁ ବଡ଼ କାମ ଥିଲା ଇଂଲିଶରେ ଟ୍ରାନ୍ସଲେଟ୍ କରିବା. ଆମେ ଓଡ଼ିଆଟା ବୋଲି ମୁଁ ବେଙ୍ଗଲୀ ଦେଖିଦେଉଛି, ବେଙ୍ଗଲୁରୁ ଓଡ଼ିଆଟାକୁ ମୁଁ ଲେଖି ଦେଇପାରିବି, କାରଣ ବେଙ୍ଗଲୀ ଓଡ଼ିଆରେ ସାମଞ୍ଜସ୍ୟ ରହିଛି, ମୋ ଭାଷାରେ ମୁଁ ସେ ଶବ୍ଦଟାକୁ ଲଗେଇ ଦେଇଦେଉଛି, କିନ୍ତୁ ଇଂଲିଶରେ ଲେଖିବାଟା ବହୁତ କଷ୍ଟ, ପ୍ରଭୁପାଦ ଇଂଲିଶରେ ସେଇଟାକୁ ସବୁବେଳେ ମନେ ରଖିବା ଦରକାର ଯେ ପ୍ରଭୁପାଦ ଇଂଲିଶରେ ଟ୍ରାନ୍ସଲେଟ୍ କରୁଥିଲେ, କେଉଁ ଭାଷାରୁ, ସଂସ୍କୃତର ଭାବାର୍ଥ ଯେଉଁ ଗୁଡ଼ିକ ଆଚାର୍ଯ୍ୟମାନେ ବଳଦେବ ଦାସନାଦି ଟୀକା ଗୁଡ଼ିକ ସବୁ ସଂସ୍କୃତରେ, ସଂସ୍କୃତରୁ ତାକୁ ଇଂଲିଶକୁ ଟ୍ରାନ୍ସଲେଟ୍ କରିବା ଡିଫରେଣ୍ଟ, ଏକ ଭକ୍ତିର ଭାବଟା ସୃଷ୍ଟି କରିବା ଲେଖା ମାଧ୍ୟମରେ, ସେଇଟା ଭଗବାନଙ୍କର କୃପା ନା. ଆଉ ଏମିତି ଟ୍ରାନ୍ସଲେଟ୍ କାହାକୁ ଦେଲେ ବି କେଉଁ ସଂସ୍କୃତ ପଣ୍ଡିତ ଗୋଟେ କରିଦେବ ନି କି ଟ୍ରାନ୍ସଲେଟ୍ଟା ଇଂଲିଶ କି, ସେ ତାର ଇଂଲିଶ ନଲେଜ୍ ସାଂସ୍କ୍ରିଟ ନଲେଜ୍ ସେ ଟ୍ରାନ୍ସଲେଟ୍ କରିଦେବ, କିନ୍ତୁ ସେଇଟା ପଢ଼ିଲେ ତୁମର ଭକ୍ତି ଆସିବ, ଭାବ ଆସିବ. ତେଣୁ ଆଚାର୍ଯ୍ୟଙ୍କର ବାଣୀକୁ ଏ ଯେଉଁ ଯଥାନ ରୂପରେ ପ୍ରକାଶ କରିବାରେ ତାର ଦୁଇଟା ଅଛି ବଡ଼ ଇମ୍ପୋର୍ଟାଣ୍ଟ ପଏଣ୍ଟ, ସବୁବେଳେ ସବୁ ଜିନିଷକୁ ବ୍ୟାଖ୍ୟା କରି କହି ହୁଏନି, ମନୋଭାବରୁ ଜଣେ ବୁଝି ନେବା ଦରକାର. ଆଚାର୍ଯ୍ୟଙ୍କ ଉପରେ ତୁମେ ଯାହାକୁ ବିଶ୍ୱାସ କରିବ ତା କଥାଟା ଭଲ, ମା ଭଲ ଲାଗେ ବୋଲି ତା ଗାଳିଟା ବି ଭଲ ଲାଗେ, ମାଟା ଭଲ ଲାଗେ ବୋଲି ସେ ମା ଗାଳି ଦେଲେ ବି ତା ଭଲ ଲାଗେ ତୁମକୁ, ତେଣୁ ଜଣଙ୍କୁ ଏତେ ଆଦର କାହିଁକି ଲାଗେ ଆଚାର୍ଯ୍ୟଙ୍କ ବାଣୀ ନା, ସେ ଆଚାର୍ଯ୍ୟ ସେତିକି ଭଲ ପାଆନ୍ତି, ସେଥିପାଇଁ ସେମାନେ ଯେଉଁମାନେ ଶୁଦ୍ଧଭକ୍ତ ସେମାନଙ୍କର ଆଚାର୍ଯ୍ୟଙ୍କ ଉପରେ ଏତେ ନିଷ୍ଠ, ଏତେ ସେମାନେ ଭଲ ପାଆନ୍ତି, ତାଙ୍କର ବାଣୀକୁ ସେମାନେ ଦୋହରିବା ପାଇଁ ଭଲ ପାଆନ୍ତି, ଆଉ ସେଇଟା ହିଁ ପ୍ରାମାଣିକତା, ଆଉ ସେଇଟା ହିଁ ଆମର ପରମ୍ପରାର ଶିକ୍ଷା, ଆଉ ସେଇଟା ହିଁ ପ୍ରକୃତ ଜ୍ଞାନ. ଅନ୍ୟଥା ଜ୍ଞାନ କ'ଣ କରିବ ନା, ନିଜର ବୁଦ୍ଧି ବିଚାରଟା ଯୋଡ଼ିବା ଏଇଟା ହେଉଛି ଗୋଟେ ବଦ୍ଧ ଜୀବର କାମ, ଏଥିରୁ ତୁମେ ଜାଣିବ ତୁମେ ଯାହା କିଛି ସବୁ କହୁଛ ଭଲ ଭଲ ଆଜିକାଲି କ'ଣ ନେତାମାନଙ୍କର ପ୍ରତିଦିନ ପେପରରେ ତୁମେ ଦେଖିବ ସବୁ ସବୁ ପେପରରେ ସମସ୍ତଙ୍କ ଗୋଟେ ବାହାରିଛି ଡାଇଲଗ୍, ସମସ୍ତେ ନିଜ ନେତାଙ୍କର ଗୋଟେ ଗୋଟେ ମତ ଦେଇଛନ୍ତି, ଇଏ ଏ କଥା ଉପଦେଶ ଦେଇଛନ୍ତି, ସିଏ ସେ କଥା, ହଜାର ସାଧୁ, ସିଏ କିଏ କେଉଁ ବାବା ଏହା କହିଛି, ସେ ବାବା ସେୟା କହିଛି, ନେପୋଲିଅନ୍ ଏହା କହିଛନ୍ତି, ଏଇଟା ଏହା କହିଛନ୍ତି, ସେ ତାହା କହିଛନ୍ତି, ହଜାର ଲୋକ ହଜାର କଥା କହିଛନ୍ତି, ତାର ବାସ୍ତବତା କେଉଁଠି? ଆଉ ସେସବୁ ଏତେ ମୂଲ୍ୟବାନ କଥା ଯଦି ଲୋକମାନେ କହିଛନ୍ତି, ସବୁ ବଡ଼ ବଡ଼ ଲୋକମାନେ କହିଛନ୍ତି, ଲୋକମାନଙ୍କର କ'ଣ ପରିବର୍ତ୍ତନ ହେଇଛି? କେତେଟା ଲୋକ ଆମିଷ ଖାଇଛନ୍ତି, ନିଶ ଛାଡ଼ିଛନ୍ତି, କେତେଟା ଲୋକଙ୍କ ହୃଦୟରେ ଦୟା କ୍ଷମା ହୃଦୟ ଆସିଛି? ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ବାଣୀରେ କ'ଣ ଇମ୍ପାକ୍ଟ କ'ଣ କରାଯିବ, ତାର ପ୍ରଭାବଟା କ'ଣ? ଆଉ ତଥାକଥିତ ଲୋକଙ୍କର ଉପଦେଶରେ କ'ଣ ତଥା ପ୍ରଭାବ, ଏଇଟା ତୁମେ ନିଜେ ଦେଖ, ଏଇଟା ପରୀକ୍ଷା କରି ଦେଖ। ଦ୍ରୌପଦ କେବଳ ଆଚାର୍ଯ୍ୟବାଣୀଙ୍କୁ ରିପିଟ୍ କରିଛନ୍ତି, ସମଗ୍ର ବିଶ୍ୱ ବର୍ତ୍ତମାନ ଗୋଟେ ଆନ୍ଦୋଳନ ସୃଷ୍ଟି ହେଉଛି, ସେଇଠି ହିଁ ଯୋଗ୍ୟତା ଶିଷ୍ୟର। ଜଣେ ଶୁଦ୍ଧଭକ୍ତଙ୍କର ଯୋଗ୍ୟତା ହେଉଛି ଆଚାର୍ଯ୍ୟଙ୍କୁ ଭଲ ପାଇବା, ଆଉ ତାଙ୍କୁ ଭଲ ପାଇଲେ ତାଙ୍କର ବାଣୀଟା ଉଜ୍ଜୀବିତ ହୁଏ, ହୃଦୟ ଭିତରେ ସ୍ଫୁରିତ ହୁଏ, ତାର ଇମ୍ପୋର୍ଟାନ୍ସଟା ଯେଉଁଟା କୁହାଯାଏ, ତାର ଯେଉଁ ଗୁରୁତ୍ୱଟା ତାଙ୍କୁ ଉପଲବ୍ଧି ହେବ, ନହେଲେ ଯାହାର ସେ ଜିନିଷଟା ନାହିଁ, ସେ ଗୁରୁଙ୍କର ବାଣୀଟା ବି ତାକୁ ଇମ୍ପୋର୍ଟାଣ୍ଟ ଲାଗିବନି, ସେ କିଛି କିଛି ଅଂଶ ଭଲ, ହଁ ଏଇ କଥାଟା ଭଲ, ଏଇ କଥାଟା ଭଲ ନାହିଁ, ଏମିତି ଲାଗିବ ତାକୁ, ସବୁ ଜିନିଷ ତାକୁ ପସନ୍ଦ ଲାଗିବନି, ସେଇଟା ଶବ୍ଦ ରୂପରେ ଜାଣିପାରିବେନି, ସେଥିପାଇଁ ମୁଁ ତାକୁ ଆଜି ଟିଜ୍ କୁହେ। ଏଥିପାଇଁ ଏଇଟା ହେଉଛି କ୍ରେଡିଟ୍, ବହୁତ ବଡ଼ ଜିନିଷ, ବହୁତ ବଡ଼ ଜିନିଷ। ତୁମେ ନିଜେ ବିଚାର କରି ଦେଖ, ତୁମ ନିଜର ବୁଦ୍ଧିକୁ ତୁମେ ଲଗେଇକି ଦେଖ, ସମସ୍ତଙ୍କର ନିଜର ଗୋଟେ, ହଁ ଏଇଟା ଏମିତି ହେଇଥିଲେ ହେଇଥାନ୍ତା, ଏଇଟା ଏମିତି ହେଇଥିଲେ ହେଇଥାନ୍ତା, ଏଇଟା ଏମିତି ଭଲ, ଏଇଟା ଏମିତି ଖରାପ, ସମସ୍ତଙ୍କର ଲାଗେ, କିନ୍ତୁ ଆଚାର୍ଯ୍ୟମାନଙ୍କୁ ଆଦର କରିବା, ଏଇଟା ହିଁ ଭଗବତୀୟ ଗୁଣ। ଏଠି ପ୍ରଭୁପାଦ ଜୀ ମହାରାଜ ସେ କଥା କହୁଛନ୍ତି, ଯେଉଁ ବ୍ୟକ୍ତି ଆତ୍ମାନୁଭୂତିର ଉନ୍ନତ ସ୍ତର ଲାଭ ନିମିତ୍ତ ସ୍ଥିର ନିଶ୍ଚିତ ହୋଇଛି, ସେ ସୁଖ ଦୁଃଖ ସମଭାବପୂର୍ଣ୍ଣ ଗ୍ରହଣ କରିପାରେ, ସେ ନିଶ୍ଚିତ ଭାବରେ ମୁକ୍ତି ଲାଭ ପାଇଁ ଉପଯୁକ୍ତ ଅଟେ। ବର୍ଣ୍ଣାଶ୍ରମ ବ୍ୟବସ୍ଥାରେ ଚତୁର୍ଥ ଆଶ୍ରମ ଅର୍ଥାତ୍ ସନ୍ନ୍ୟାସ ଆଶ୍ରମ ଏକ କଠିନ ସ୍ଥିତି ଅଟେ। ଏହି ଆଶ୍ରମର ବ୍ୟକ୍ତି କଷ୍ଟ ସହିଷ୍ଣୁ ହେବା ଦରକାର, କିନ୍ତୁ ଯେଉଁ ବ୍ୟକ୍ତି ତାର ଜୀବନକୁ ସର୍ବାଙ୍ଗ ସୁନ୍ଦର କରିବା ନିମିତ୍ତ ଦୃଢ଼ ନିଶ୍ଚିତ ହୋଇଛି, ସମସ୍ତ ଅସୁବିଧା ସତ୍ତ୍ୱେ ସେ ନିଶ୍ଚିତ ସନ୍ନ୍ୟାସ ଗ୍ରହଣ କରିବ। ପାରିବାରିକ ମୋହତ୍ୟାଗ କିମ୍ବା ସ୍ତ୍ରୀ ଓ ପିଲାମାନଙ୍କ ସମ୍ପର୍କ ତୁଟାଇବା ଆଦି ବିଷୟରେ ସାଧାରଣତଃ ଅସୁବିଧା ଦେଖାଯାଏ, କିନ୍ତୁ ଯଦି କୌଣସି ବ୍ୟକ୍ତି ଏ ପ୍ରକାର ଦୁଃଖକର ସ୍ଥିତିକୁ ସହ୍ୟ କରିବାକୁ ସକ୍ଷମ ହୋଇପାରିଲା, ନିଶ୍ଚିତ ଭାବରେ ତାକୁ ଆତ୍ମାନୁଭୂତି ଲାଭ ମାର୍ଗରେ ପରିପୂର୍ଣ୍ଣ ଅଟେ। ଠିକ୍ ସେହିଭଳି କ୍ଷତ୍ରିୟ ହିସାବରେ ଅର୍ଜୁନଙ୍କର କର୍ତ୍ତବ୍ୟ ସମ୍ପାଦନ ନିମିତ୍ତ ଉପଦେଶ ଦିଆଯାଇଛି, ଯଦିଓ ଏକ ପରିବାରର ଲୋକମାନଙ୍କ ସହ କିମ୍ବା ଅତି ପ୍ରିୟ ଲୋକମାନଙ୍କ ସହ ଯୁଦ୍ଧ କରିବା ଅତି କଷ୍ଟ, ତଥାପି କ୍ଷତ୍ରିୟର କର୍ତ୍ତବ୍ୟ ହିସାବରେ ଅର୍ଜୁନଙ୍କୁ ଯେ ଏହା କରିବାକୁ ହେବ ଏହା ଉପଦେଶ ଦିଆଯାଉଛି। ଚବିଶ ବର୍ଷ ବୟସରେ ସେ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ନେଲେ। ଦେଖ ପ୍ରଭୁଗତ କେମିତି ଯୋଡ଼ୁଛି, ପୁରା ସବୁ ସେଟ୍ କରିଦେଇଛନ୍ତି, ଆଣିଲେ କା କଥା, ସନ୍ନ୍ୟାସ କଥା, ଅର୍ଜୁନଙ୍କ କଥା, ପ୍ରଧାନ ମହାପ୍ରଭୁ କଥା ଯୋଡ଼ୁଛନ୍ତି। ଚବିଶ ବର୍ଷ ବୟସରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ନେଲେ ଏବଂ ତାଙ୍କର ଯୁବତୀ ସ୍ତ୍ରୀ ଓ ବୃଦ୍ଧ ମାତାଙ୍କର ଯତ୍ନ ନେବାକୁ କେହି ନଥିଲେ, କେହି ମହାପ୍ରଭୁଙ୍କର ନଥିଲେ, ମହାପ୍ରଭୁ ସନ୍ନ୍ୟାସ ନେଲେ। ଏ ବର୍ତ୍ତମାନ ଘରେ ସମସ୍ତେ ଅଛନ୍ତି, ବର୍ତ୍ତମାନ ଫୋନ୍ କରିକି ଲୋକ ବୁଝିବେ ବ୍ରହ୍ମଚାରୀ କ'ଣ, ମା ଭଲ ଅଛି କି ନାହିଁ, ସେ ଘରେ କ'ଣ ହେଲା, ସେ ତୁମେ ତ ବୁଝିବ, ସେ ବଡ଼ ଭାଇ ଯୋଉ ଥିବ ନା ସେ ଖସିକି ପଳେଇବ, ଏଇ ବାବାଜୀକି ତ ବୁଝୁଛି ଭଲ ଘର, ଆଉ ଇଏ ତ କେହି ଛୁଆ ପିଲା ନାହିଁ, ଭଲ ଭାବେ ବୁଝୁ, ସେ ଖସିବେ କେତେ ବ୍ରହ୍ମଚାରୀ, ମୁଁ ତ ଖୋଲିକି କହୁଛି ଆଉ କେତେ ବ୍ରହ୍ମଚାରୀ ଏମିତି ଫସିଛନ୍ତି, ଆଉ ମୁଁ ତ ପଚାରିଲି କିରେ କ'ଣ ହେଉଛି, ନା ଏମିତି ବାପା ଅସୁବିଧା, ତୁ କାଇଁ ମୁଣ୍ଡ ପୁରୁଥିଲୁ, ତୋର କ'ଣ ଦରକାର ଆମଦକାରୀ କରିବେ, ତୁ ଘର ଛାଡ଼ିକି ଆସିଥିଲୁ କ'ଣ, ବାପା ମାଙ୍କ ଦାୟିତ୍ୱ ନେବେ, ବାପା ମା ଦାୟିତ୍ୱ ନେବାର ଥିଲା, ଘରେ ଯାଇକି ରୁହ, ତୁମେ ଯୁଆଡ଼େ ଯାଉଛ ଗୋଟେ ଆଡ଼କୁ ଯା, ମୁହଁ ଗୋଟେ ଆଡ଼କୁ କର, ପଛ ଆଡ଼କୁ କହ ନା, ତୁମ କର୍ତ୍ତବ୍ୟଟା ତୁମେ ଠିକ୍ କର, ତୁମର କର୍ତ୍ତବ୍ୟ ହେଲା ବର୍ତ୍ତମାନ ଭଗବାନ କେମିତି ପାଇବ, ଆଉ ତୁମେ ଭଗବାନ ପାଇବ ତୁମ ପିତାମାତାରେ ବି ମଙ୍ଗଳ ହେଇଯାଏ, ତାଙ୍କର ଯେତେ କରମ ଫଳ ଧ୍ୱଂସ ହେଇଯିବ, ତୁମେ ଗୋଟେ ଲାଇନ୍ ନା ସେଇ ଲାଇନ୍ରେ ଚାଲ, ଆଉ ତାଙ୍କର ଅସୁବିଧା ତାଙ୍କର ତ ମ୍ୟାନେଜ୍ କରିବାର ଅଛି କି ନାହିଁ, ଏସବୁ ଆମର ଶିକ୍ଷା, ଆମର ମହାପ୍ରଭୁ ଦେଖ ପ୍ରଭୁପାଦଙ୍କ ଶିକ୍ଷା, ଆମେ ତ ଗୁରୁଦେବଙ୍କୁ ତ ଶିଖିଛୁ ସବୁ ଏଇ ଜିନିଷ, ଆଜି କହିଲେ ଆଜିକାଲି କହିଲେ ପିଲା ଡିଷ୍ଟର୍ବ ହେଉଛନ୍ତି, ନାଇଁ ନାଇଁ ଆମେ ସେସବୁ ଜିନିଷକୁ ଆମେ କେବେ ସମର୍ଥନ କରିପାରିବୁନୁ, କେବେ ବି ନୁହେଁ, ମେଟେରିଆଲ ଆଟାଚମେଣ୍ଟଟା ବହୁତ ଭୌତିକ ଆସକ୍ତିଟା ବହୁତ ଦୃଢ଼, ତାପରେ ଆମେ କର୍ତ୍ତବ୍ୟଟା ଠିକ୍ସେ କରିପାରିବାନି, ଶାରୀରିକ ସମ୍ବନ୍ଧଟା ବହୁତ ବଡ଼ କଷ୍ଟ, ସେଇଟା ହିଁ ତୁମକୁ ଦିଦି ପରମାର୍ଥରେ ଭ୍ରଷ୍ଟ କରିଦେବ, ତୁମ ଲକ୍ଷ୍ୟଟା ସବଳ ରହିବ। ସେଠିକି ଆଉ ଏଥିପାଇଁ ମୁଁ ପ୍ରଭୁବାଜୀ ମହାରାଜ ସାଙ୍ଗେ ସାଙ୍ଗେ ଉଦାହରଣ ଦେଲେ, ଏଇଟା କଷ୍ଟ ଜିନିଷ ହେଲେ କରିବାକୁ ପଡ଼ିବ, କ'ଣ କରାଯାଇ ଯେଉଁ 24 ବର୍ଷ ବୟସରେ ମହାପ୍ରଭୁ ସନ୍ନ୍ୟାସ ନେଇଥିଲେ, ଘରେ କେହି ନଥିଲେ, ସ୍ତ୍ରୀ ଆଉ ବିଧବା ମାତା, ସାହାଯ୍ୟ କରିବାକୁ କେହି ନଥିଲେ, ସେମାନେ ଚୈତନ୍ୟ ମହାପ୍ରଭୁଙ୍କର ଉପରେ ନିର୍ଭର କରୁଥିଲେ, ତଥାପି ଏକ ମହାନ ଉଦ୍ଦେଶ୍ୟ ସାଧନ ନିମିତ୍ତ ସେ ସନ୍ନ୍ୟାସ ଗ୍ରହଣ କଲେ ଏବଂ ସେ ଉଚ୍ଚତର କର୍ତ୍ତବ୍ୟ ସମ୍ପାଦନ ବରାବର ଦୃଢ଼ ନିଶ୍ଚିତ ଥିଲେ। ଏ କଥା ପଡ଼ିଥିଲା ନା, ହାୟର ପର୍ପୋଜ ପାଇଁ ତୁ ସବୁକିଛି ତ୍ୟାଗ କରିବାକୁ ପଡ଼ିବ, ସହ କରିବାକୁ ପଡ଼ିବ। ସହଜ ନୁହେଁ ଜୀବନ, ଯଦି କୃଷ୍ଣଙ୍କ ପାଇବାର ଜୀବନଟା ସହଜ ନୁହେଁ, ଏମିତି ଖାଇପିଇକି ଦିନ କଟିଦେବାଟା ଜୀବନ ସହଜ ହେଇପାରେ, କିନ୍ତୁ କୃଷ୍ଣଙ୍କ ପାଇବାଟା ଭଗବାନଙ୍କୁ ପାଇବା ନା ସହଜ ନୁହେଁ। ସହଜ ମାନେ ଏତିକି ତୁ ଟଲରେଟ୍ କରିବାକୁ ପଡ଼ିବ, କାହିଁକି ସହଜ ନୁହେଁ, ତୁମକୁ ବହୁତ ବଡ଼ ପଥର ହେବାକୁ ପଡ଼ିବ, ସବୁପ୍ରକାର ଜିନିଷକୁ କମ୍ପ୍ରମାଇଜ୍ କରିବାକୁ ପଡ଼ିବ, ସବୁପ୍ରକାର ଜିନିଷକୁ ସହନ କରିବାକୁ ପଡ଼ିବ, କାହିଁକି ତୁମକୁ ଗୋଟେ ଉଚ୍ଚ ସ୍ୱାର୍ଥ ପାଇବାର କରିବା ପାଇବାର ଅଛି ଆଉ କ'ଣ କରିବ, ଆଉ ତୁମେ ସେତିକି ସହ୍ୟ ନ କରିପାରିବ ଫେରିଯିବ ପାରିବନି। ସେଥିପାଇଁ ସେ ପ୍ରଭୁବାଜୀ ମହାରାଜ ବି କହୁଛନ୍ତି ସେମାନେ ଚୈତନ୍ୟ ମହାପ୍ରଭୁଙ୍କର ନିର୍ଭର କରିଥିଲେ, ତଥାପି ଏକ ମହାନ ଉଦ୍ଦେଶ୍ୟ ସାଧନ ନିମିତ୍ତ ସେ ସନ୍ନ୍ୟାସ ଗ୍ରହଣ କଲେ, ସେ ଉଚ୍ଚତର କର୍ତ୍ତବ୍ୟ ସମ୍ପାଦନରେ ବରାବର ଦୃଢ଼ ନିଶ୍ଚିତ ଥିଲେ। ଭୌତିକ ବନ୍ଧନରୁ ମୁକ୍ତି ପାଇବାର ଏହା ହିଁ ହେଉଛି ପନ୍ଥା। ତୋର ଗୋଟେ ହାୟର ପର୍ପୋଜକୁ ଆସୁଛ, ତୋର କିଛି ଟଲରେଟ୍ କରିବାକୁ ବହୁତ କିଛି ବହୁତ କିଛି। ଓଡ଼ିଆରେ ଗୋଟେ କଥା ଅଛି, କରିବା ଲୋକକୁ ସମସ୍ତେ କହିବେ, ଯିଏ ନ କରେ ସେ ବେଶୀ କଥା କୁହେ, ଯିଏ ନ କରେ କରିବା ଲୋକକୁ କ୍ରିଟିସାଇଜ୍ କରିବାକୁ ସମୟ ହିଁ ନାହିଁ, ଆଉ ସେ କ୍ରିଟିସାଇଜ୍ କରିବ ମାନେ କରିକି ଦେଖେ, କାରଣ ସେ କରିବା ଲୋକ ନା, ତୁ ଏଇ ପଲିଟିକାଲ ଲିଡର ଗୁଡ଼ା ଦେଖୁନା, ଏଇ ପଲିଟିକାଲ ଲିଡର ଗୁଡ଼ା ତୁମେ ଦେଖ, ଏଇ ମୋଦୀ ଗୁଡ଼ାକୁ ଦେଖ, ସେ କହୁନଥିଲେ କାମ କରି ଦେଖେ ଦେଉଛନ୍ତି, କାଶ୍ମୀର କ'ଣ କଲେ, ତାର ମୁଁ ରାଜନୀତି କଥା କହୁନି, ତୁମେ ଦେଖ ସେମାନେ କରିବା ଲୋକ କହିବା ଲୋକ, ସେ କହିବା ଲୋକ କହୁଛନ୍ତି କିନ୍ତୁ କରିବା ଲୋକ କରିନେଇଯିବେ, କରିବା ଲୋକକୁ କହିବା ପାଇଁ ସମୟ ନାହିଁ। ଆଉ ଯଦି ସେ କ୍ରିଟିସାଇଜ୍ କରିବ ମାନେ ତାର ଉପାୟ ରଖିଦେ, ଏଇଟା କରିକି ହିଁ ଦେଖେଇଦେବ ସେ, ଆଉ ଯେଉଁମାନେ କେବଳ କ୍ରିଟିସାଇଜ୍ କରେ ସେମାନେ ଜୀବନ କରିନାହାନ୍ତି, କାରଣ ସେମାନଙ୍କର କହିବାଟା କେବଳ ଗୋଟେ ଅଭ୍ୟାସ ହେଇଯାଇଛି, କରିନାହାନ୍ତି। ଓଡ଼ିଆରେ ସେଥିପାଇଁ କୁହାଯାଏ ନା, ଯେ ବେଶୀ କଥା କହୁଛନ୍ତି ସେ କରିଛି କରିପାରନ୍ତି, ସେ କେବଳ ଖାଲି ଆଇଡ଼ିଆ ଦେବେ, ଖାଲି ଖାଲି କହିବେ ନା, ଆମକୁ କରିବାର ଅଛି, ସମୟ ବହୁତ କମ, ସ୍ୱଳ୍ପ ସମୟ ଭିତରେ ଆମକୁ ବହୁତ ବଡ଼ ସାଧନ କରିବାର ଅଛି। ଆଉ ଜଗତରେ ଏଇଟା ଚାଲିବ, କିଏ କେତେ ପ୍ରକାର କଥା କହିବେ, ସବୁକିଛି ସହ୍ୟ କରିବାକୁ ପଡ଼ିବ, କହିବା ଲୋକ ହିଁ କହିବେ, ତ ପାଟି ବନ୍ଦ କରିପାରିବନି, ଜଗତର କାହା ମୁଖ ବନ୍ଦ କରିବ, ଭଗବାନ ସହସ୍ର ମୁଖ ତିଆରି କରିଦେଇଛି, କେତେ ପ୍ରକାର ଲୋକ କେତେ ପ୍ରକାର କଥା କହିବେ, ଭଗବାନଙ୍କୁ ଆଜି ପର୍ଯ୍ୟନ୍ତ ରାମକୃଷ୍ଣ ଚାଲିଗଲେ ତାଙ୍କୁ ବି କହୁଛନ୍ତି, ଆମକୁ କହିବେନି କିଛି ମାନେ, ତୁମେ କେତେ ବଡ଼ ଶୁଦ୍ଧ ସାଧୁ ହୋଇ ତୁମକୁ କହିବେ ଲୋକ, ସବୁକୁ ସହ୍ୟ କରିବାକୁ ପଡ଼ିବ, ସହନ କରିପାରିବ ଭକ୍ତି ହେଇପାରିବ। ସେଥିପାଇଁ ସେ ଭଗବାନ ଏଠି କହିଲେ, ଜ ହିଙ୍ଗ ନ ବ୍ୟଥୟନ୍ତି ଏତେ ପୁରୁଷ ପୁରୁଷ ଶ୍ରବ ସମମ ସୁଖମ ଦୁଃଖମ ଧୀର, କେତେ ସୁନ୍ଦର ଟର୍ମ ଲଗାଇଲେ, ସୋ ଅମୃତତ୍ଵ ୟା କଳ୍ପତେ, ଯେ ସହିନେଲେ ଅମୃତତ୍ଵ ପାଇବ ମୁକ୍ତି, ଅମୃତରେ ଯିଏ ସହିଲା ସିଏ ପାଇବ ନା, କାରଣ ଯିଏ ସହିଗଲା ଆଉ ଜଣେ ଡିଫିଟ୍ ହେଇଯିବ, ତୁମେ ସହିପାରିଲନି ତୁମେ ଡିଫିଟ୍ ହେଇଗଲ, ତୁମକୁ ଜଣେ ହଇରାଣ କରୁଛୁ, ତୁମକୁ ଜଣେ ଅସୁବିଧା କରୁଛୁ, ଯାହା ତୁମେ କରୁଛ ତୁମେ ସହିନିଅ ତାର ପରାସ୍ତ ହଉ, ତୁମେ ଯଦି ସହିପାରୁନା ତୁମେ ପରାସ୍ତ ହେଇଗଲ, କିନ୍ତୁ ହବ ଜଗତରେ ଏଇଟା ଚାଲିବ, ଆଉ ଆମର କାମ ହେଲା ଏଇଟା ଆସିବ, ସୁଖ ଦୁଃଖ ଏଗୁଡ଼ା ସବୁ ଆସିବ, ସହ୍ୟ କରିବାକୁ ଅଭ୍ୟାସ କରିବା ଦରକାର, ଯେ ସହ୍ୟ କରିବାକୁ ଶକ୍ତି ନାହିଁ ଭଗବାନଙ୍କୁ ପ୍ରାର୍ଥନା କର, ପ୍ରଭୁ ମୁଁ ସହିପାରୁନି କ'ଣ କରିବି, ମୁଁ ତ ଭଜନ କରିବା ପାଇଁ ଚାହୁଁଛି, ସେ ଏମିତି ଓଡ଼ିଆରେ ଗୋଟେ ନା ଏମିତି ସେ ଖାପଚାରେ ପକେଇବେ, ଉଟାଉ ନାହିଁ, ସେ ଏମିତି ଗୋଟେ ସ୍ଥିତିରେ ପକେଇବେ, ତୁମର ଉପାୟ ବି ନଥିବ, ତାଙ୍କୁ ପ୍ରାର୍ଥନା କରିବେ ସହିବା ପାଇଁ ବାଧ୍ୟ ହବ, ବାଧ୍ୟ ହବ, ଆଉ କିଛି କରିପାରିବେନି, ସବୁ ସବୁଥିରେ ଉପାୟ ଅଛି, ଏଇଟା ଗୋଟେ ଥିରୋଟିକାଲ ଜିନିଷ ନୁହେଁ, ଭକ୍ତି ଯୁଗରେ ତୁମେ ଯେଉଁ ପ୍ରଶ୍ନ ପଚାର ତାର ଗୋଟେ ଅଛି, ତାର ଡିରେକ୍ସନ୍ ଅଛି, ନହେଲେ ଏଇଟା ତ ଏଇଟା ଗୋଟେ ବୈଜ୍ଞାନିକ ଭିତ୍ତିକ ଜିନିଷଟା, ଜଣେ ସହିପାରୁନି ମାନେ କ'ଣ ଭକ୍ତ ହେଇପାରିବନି, ତା ପାଇଁ ବି ଆଶା ଅଛି, ଠିକ୍ ତୁମେ ସହିପାରୁନ ତ କମସେ କମ୍ ଇଚ୍ଛା ତୁମର ଅଛି କି ଭଗବାନଙ୍କୁ ପାଇବା ପାଇଁ, ଇଚ୍ଛା ଅଛି କି ତୁମର ଠାକୁରଙ୍କର ଭଜନ କରିବା ପାଇଁ, ଭଗବାନ ଡାକ ଦେଖି ଭଗବାନ ବ୍ୟବସ୍ଥା କରିଦେ, ସହ୍ୟ ବ୍ୟବସ୍ଥା କରିଦେ, ସବୁ ଜିନିଷରେ ସମସ୍ତଙ୍କୁ ଭଗବାନ ଉଦ୍ଧାର କରିବେ ନା, ଆଉ ଭଗବାନ କ'ଣ ଖାଲି କ୍ୱାଲିଫାଏଡ଼ ଲୋକଗୁଡ଼ାଙ୍କୁ ଉଦ୍ଧାର କରିବେ, ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ରାସ୍ତା ଅଛି, କିନ୍ତୁ ଜଣେ ଯିବ ତାର ଗୋଟେ ବଡ଼ ଜିନିଷର ତାର ଅନ୍ତର ଭାବନାଟାକୁ ଭଲ ରଖୁନି, ସେତେବେଳେ ଆଉ ଭଗବାନ କିଛି କରିପାରିବେ, ସେ ଚାହୁଁନି ଟୋଟାଲ, ତାର ଆନ୍ତରିକ ମନୋଭାବଟା ଭଲ ନାହିଁ, ଭଗବାନ କ'ଣ ତାକୁ ସହାୟତା କରିପାରିବେ, ତାର ଇଣ୍ଟେନସନ୍ଟାକୁ, ସେଥିପାଇଁ ସାଧୁ ସଂଘର ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ହେଲା, ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ମନୋଭାବଟାକୁ ତିଆରି କରିବା, ତୁମେ କ'ଣ କରୁଛ, କେତେବେଳେ ପଣ୍ଡିତ କେତେବେଳେ କ'ଣ ତୁମେ କରିଛ, ସେଇଟା ସବୁ ସେକେଣ୍ଡାରୀ ଥିଙ୍ଗସ୍, ଏଟା ଦ୍ୱିତୀୟ ଜିନିଷ। ପ୍ରଥମ ଜିନିଷ ହେଲା ତୁମର ମନୋଭାବଟା କ'ଣ, ତୁମେ ତୁମର ମନୋଭାବ ହେଲା ସାଧୁର ସଙ୍ଗ କରିକି ତୁମେ କ'ଣ ଶିଖିଲ, କ'ଣ ଚାହୁଁଛ ତୁମେ। ସାଧୁର ସଙ୍ଗ କରିକି ଆମର ମନୋଭାବ ଗୋଟେ ଦ୍ୱିତୀୟ ଅଭିନିବେଶ ହେଇଗଲା, ଗୋଟେ ବଡ଼ ହେବି, ଗୋଟେ ବଡ଼ ଏଇ ଜିନିଷ ହେବି, ଏଇଟା ହେବି, ଲାଭ ପୂଜା ପ୍ରତିଷ୍ଠାକୁ ଚାଲିଯିବ, ସରିଲା ତୁମର। ତ ଯାହା କିଛି କରିବ ତାର ମୂଲ୍ୟଟା କେବଳ ସେଇ ସେଇ ଜିନିଷରେ ପଳାଇବ। ସାଧୁସଙ୍ଗର ମୁଖ୍ୟ ଜିନିଷ ହେଲା ଅନ୍ତରର ଭାବନାଟାକୁ ଶୁଦ୍ଧ କରିବା। ତାପରେ ଦୋଷ ଦୁର୍ବଳତା ଯାହା ତୁମର ଡିସ୍କ୍ୱାଲିଫିକେସନ୍, ତାକୁ କୃଷ୍ଣ ରେକ୍ଟିଫାଏ କରିଦେବେ। ଧ୍ରୁବ ଏମିତି ତୁମେ ଭାବରେ ଯେ ଧ୍ରୁବ ମହାରାଜ ପୁରା କ୍ୱାଲିଫାଏଡ୍ ପର୍ସନ୍ ଥିଲେ ଭଗବାନଙ୍କୁ ପାଇବା ପାଇଁ, 5 ବର୍ଷର ବାଳକ ଭଗବାନଙ୍କ ନାଁ ବି ଜାଣିନଥିଲେ, କେବଳ ମା ତାଙ୍କୁ କହିଦେଲେ ବିଷ୍ଣୁ ବୋଲି, ଆଉ 10 ନାଁ ପଚାରିଲେ ସେ କହିବି ନ ପଡ଼ିଥାନ୍ତେ। ସେ କ'ଣ ପାଠ ପଢ଼ିଥିଲେ ନା କ'ଣ, ଅକ୍ଷର ବି ଗୋଟେ ପଢ଼ିନଥିଲେ, ସେ ଛୋଟ ପିଲା, ଖେଳିବା ପିଲା, ଇଣ୍ଟେନସନ୍ଟା ତାଙ୍କର ଭଲ ଥିଲା। ମା ତାଙ୍କର ହୃଦୟର ଭାବଟା କହିଲା ବୈଷ୍ଣବଙ୍କ ଦେଇ ଯା, ମନୋଭାବଟା ଜିଦଖୋର ମନୋଭାବ ଧରିକି ବି ଭଲ ଉଦ୍ଦେଶ୍ୟରେ ପଳେଇ ଆସିବା। ଯେତିକି ପିଓର ଡିଜାଇନ୍ଟା ତାଙ୍କର ମା କ୍ରିଏଟ୍ କରିଥିଲେ ସେଇଟା ଆହୁରି କଂକ୍ରିଟ୍ ହେଇଗଲା, ନାରଦ ମୁନିଙ୍କୁ ଭେଟିଲା ପରେ ଆହୁରି ଦୃଢ଼ ହେଇଗଲା। ମନୋଭାବ ହିସାବରେ ଫଳ ମିଳେ ନା, ଆଉ ତୁମର ଡିଜାଇନ୍ଟା ତାହେଲେ ତୁମର ଭାବନାଟା ତ ଶୁଦ୍ଧ ନାହିଁ, ତୁମେ ଯେତେ ପ୍ରକାର ଗୋଟେ ଜିନିଷ ଗୁଡ଼ା କରିଦେବ, ହୃଦୟଟା ଶୁଦ୍ଧ ନାହିଁ, ଭାବନାଟା ଗୋଟେ ଶୁଦ୍ଧ ନାହିଁ, ଆଉ କୃଷ୍ଣ କିଛି ଆରେଞ୍ଜମେଣ୍ଟ କରିବେନି ତୁମ ପାଇଁ। ହଁ ଜାଣିଛନ୍ତି କୃଷ୍ଣ, ଏଇଟା ଗାଁ ଗହଳି ଓଡ଼ିଆ ଲୋକ କୁହନ୍ତି ମନଟା ସଫା ନାହିଁ, ଆଉ ତାର ମନଟା ସଫା ନାହିଁ, ସେ ଯାହା କାମଟା କରିବ ସବୁବେଳେ ଛନ୍ଦିମନ୍ଦି ହବ, ଭଗବାନ ତାକୁ ସାହାଯ୍ୟ କିଛି କରିବେ। ଦୋଷ ଦୁର୍ବଳତା ଗୋଟେ ଅଲଗା ସେପାରେଟ୍ ଜିନିଷ, ସବୁ ଜୀବର ଦୁର୍ବଳତା ରହିଛି, ଭଗବାନ ସେଇଟା ଜାଣନ୍ତି। କିନ୍ତୁ ସେ ଦୁର୍ବଳତା ଭିତରେ ଯେମିତି କହନ୍ତିଲେ ନା ଅର୍ଜୁନ 3 ଦୁର୍ବଳତା ଥିଲା, କିନ୍ତୁ ଭଗବାନ ଜାଣିପାରୁଥିଲେ ତାର ଯୋଗ୍ୟତା ଅଛି, କିନ୍ତୁ ଦୁର୍ବଳତାକୁ ହଇରାଣ କରୁଛି, ଭଗବାନ ତାକୁ ସାହାଯ୍ୟ କରେ। ସହାୟ କରିବା ଶିଖିବା ଦରକାର, ଭଗବାନଙ୍କର କହିବାର ତାତ୍ପର୍ଯ୍ୟ ଏଇଟା ଥିଲା। ତା ପରବର୍ତ୍ତୀ ଶ୍ଳୋକ, ନା ସତୋ ବିଦ୍ୟତେ ଭାବ ନା ଭାବ ବିଦ୍ୟତେ ସତଃ ଉଭୟରୋପି ଦୃଷ୍ଟାନ୍ତସ୍ତୁନୟୋସ୍ତତ୍ତ୍ୱଦର୍ଶିଭିଃ। ଯେଉଁମାନେ ତତ୍ତ୍ୱଦର୍ଶୀ ସେମାନେ ଏହି ସିଦ୍ଧାନ୍ତ ଦେଇଛନ୍ତି ଯେ ଅସତର ଶାଶ୍ୱତତା ନାହିଁ ଏବଂ ସତର ଅଭାବ ନାହିଁ, ଅର୍ଥାତ୍ ସତ୍ ହିଁ ଶାଶ୍ୱତ ଭାବେ ବିଦ୍ୟମାନ। ତତ୍ତ୍ୱଦର୍ଶୀ ପଣ୍ଡିତଗଣ ଉଭୟ ସତ୍ ଓ ଅସତର ପ୍ରକୃତିକୁ ଅନୁଧ୍ୟାନ କରି ଏହି ସିଦ୍ଧାନ୍ତ ଦେଇଛନ୍ତି। ବହୁତ ବଡ଼ ବ୍ୟାଖ୍ୟା ଏହାର ଅଛି, ଆଜି ପ୍ରଭୁପାଦଙ୍କ ରିପୋର୍ଟ ପଢ଼ିବା, ତାତ୍ପର୍ଯ୍ୟ ପଢ଼ିବା। ଭାବାର୍ଥ ଏ ଆତ୍ମା ଓ ସ୍ୱରକୁ ନେଇ କହୁଛନ୍ତି, ଯେଉଁଟା ସତ୍ ସେଇଟା ସବୁବେଳେ ଶାଶ୍ୱତ, ଯେଉଁଟା ଅସତ୍ ତାର ସ୍ଥିରତା ନାହିଁ। ସ୍ୱରଟାକୁ ଶରୀର ଉପରେ ଏକ ଥକ, ସ୍ୱରକୁ ତୁମେ ଯେତେ ପ୍ରକାର କହିଲେ ବି ଏଇଟା ଅସତ୍, ସେ ଯେଉଁଦିନ ହେଲେ ନଷ୍ଟ ହେବ। ଆଉ ଆତ୍ମା ସେ ଚିରସ୍ଥାୟୀ, ତାକୁ ତୁମେ ନଷ୍ଟ କରିପାରିବ ନା। ପରିବର୍ତ୍ତନଶୀଳ ଶରୀରର ଶାଶ୍ୱତତା ନାହିଁ, ବିଭିନ୍ନ ପ୍ରକାର କୋଷର କ୍ରିୟା ଓ ପ୍ରତିକ୍ରିୟା ଯୋଗୁଁ ଏ ଶରୀର ପ୍ରତିକ୍ଷଣରେ ପରିବର୍ତ୍ତନ ହେଉଛି, ଏହା ଆଧୁନିକ ଚିକିତ୍ସା ବୈଜ୍ଞାନିକଗଣ ସ୍ୱୀକାର କରିଛନ୍ତି। ଆମର ବୈଜ୍ଞାନିକମାନେ ଏଇଟା କହୁଛନ୍ତି, ପ୍ରତି ମୋମେଣ୍ଟରେ ଆମର ସେଲ୍ସ ଯେଉଁଗୁଡ଼ା ରହିଛନ୍ତି, ଜୀବକୋଷ ଗୁଡ଼ା ରହିଛନ୍ତି, ସେମାନେ ସୁକ୍ରିଏଟ୍ ହେଉଛନ୍ତି, କେତେ ମରୁଛନ୍ତି, କେତେ ତିଆରି ହେଉଛନ୍ତି, ସାଇନ୍ସ ବି ଆଡମିଟ୍ କରୁଛି। ଆଉ ସେଥିପାଇଁ ଶରୀରଟା ଶାଶ୍ୱତ ନୁହେଁ, ଆଉ ସେଥିପାଇଁ ଶରୀର ବୃଦ୍ଧିପ୍ରାପ୍ତ ହେଉଛି, ଶରୀରରେ ବାର୍ଦ୍ଧକ୍ୟ ଦେଖାଯାଉଛି, କିନ୍ତୁ ନିରନ୍ତର ଆତ୍ମା ହିଁ ଏକ ପ୍ରକାର ବା ଅପରିବର୍ତ୍ତିତ ରହୁଛି। ଶରୀର ଓ ମନର ଯାବତୀୟ ପରିବର୍ତ୍ତନ ସତ୍ତ୍ୱେ ଆତ୍ମା ବରାବର ଅପରିବର୍ତ୍ତିତ ରହୁଛି। ଚିତ୍ ଓ ଅଚିତ୍ ବସ୍ତୁ ମଧ୍ୟରେ ଏହା ହିଁ ପାର୍ଥକ୍ୟ। ସ୍ୱଭାବତ ଶରୀର ସର୍ବଦା ପରିବର୍ତ୍ତନଶୀଳ ଏବଂ ଆତ୍ମା ଶାଶ୍ୱତ ଅପରିବର୍ତ୍ତନଶୀଳ। ସବୁପ୍ରକାର ତତ୍ତ୍ୱଦର୍ଶୀ ପଣ୍ଡିତ ଅର୍ଥାତ୍ ସାକାରବାଦୀ ଓ ନିରାକାରବାଦୀ ଉଭୟ ଏ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ସେ ସାକାରବାଦୀ ହୁଅନ୍ତୁ ବା ନିରାକାରବାଦୀ ହୁଅନ୍ତୁ, ଆତ୍ମା ସମ୍ବନ୍ଧରେ ମତର ସବଳ ଏକ, ସମସ୍ତେ ଆତ୍ମାକୁ ଶାଶ୍ୱତ ବୋଲି ଜ୍ଞାନ କରୁଛନ୍ତି। ସେ ନିରାକାରବାଦୀ ହେଲେ ଯେ ସେ ଆତ୍ମା ସମ୍ବନ୍ଧରେ ଆତ୍ମାକୁ ଅସ୍ଥାୟୀ ବୋଲି କହିଛନ୍ତି, ତା ନୁହେଁ। ତତ୍ତ୍ୱ ଭଗବାନ ଶବ୍ଦ ଲଗାଇଛନ୍ତି ତତ୍ତ୍ୱଦର୍ଶୀ ଭି, ବାରମ୍ବାର ଗୀତାରେ ଏଇ ଶବ୍ଦଟା ବାରମ୍ବାର ଆସିଛି, ତତ୍ତ୍ୱଦର୍ଶୀ ନୁହଁ ତତ୍ତ୍ୱଦର୍ଶୀ ଭି, ତତ୍ତ୍ୱମା ତତ୍ତ୍ୱମେ ତତ୍ତ୍ୱ ତତ୍ତ୍ୱନେ ତତ୍ତ୍ୱ ତତ୍ତ୍ୱମା ତତ୍ତ୍ୱନେ ଗାନ୍ତମ ବିଶନ୍ତି ତଦନନ୍ତରମ ଚବନ୍ତିତେ। ସେଠି ତତ୍ତ୍ୱ ସେଠି ତତ୍ତ୍ୱ ତତ୍ତ୍ୱ କଥା ସବୁ ରଚନା କରିଛନ୍ତି। ତତ୍ତ୍ୱ ଅର୍ଥ ଏଇ ବସ୍ତୁ, ଚିତ୍ ଅଚିତ୍, କେଉଁଟା ଭଗବତ ସମ୍ବନ୍ଧୀୟ, କେଉଁଟା ଆତ୍ମ ସମ୍ବନ୍ଧୀୟ, କେଉଁଟା ଭଗବତ ଭଗବାନ କୃଷ୍ଣଙ୍କ ସହିତ ସମ୍ବନ୍ଧିତ, କେଉଁଟା ଅଚିତ୍ ଜଡ଼, କେଉଁଟା ସ୍ଥାୟୀ, କେଉଁଟା ଶାଶ୍ୱତ, କେଉଁଟା ଅଶାଶ୍ୱତ, ସେଇଟା ଆମେ ଯଦି ନ ଜାଣିପାରିଲେ ଆଉ ତତ୍ତ୍ୱଦର୍ଶୀ କ'ଣ, କେଉଁଟା ସ୍ଥାୟୀ, କେଉଁଟା ଅସ୍ଥାୟୀ, କେଉଁଟା ଚର, କେଉଁଟା ଅଚର, କେଉଁଟା ଆତ୍ମା, କେଉଁଟା ଶରୀର ଜଡ଼, ଏଇଟା ଯଦି ଆମେ ନ ଜାଣିପାରୁ ତତ୍ତ୍ୱଦର୍ଶୀ ଆଉ କ'ଣ ହେଲେ ତତ୍ତ୍ୱଦର୍ଶୀ? ତେଣୁ ସେ ତତ୍ତ୍ୱଦର୍ଶୀ ଶବ୍ଦ ଅର୍ଥ କହିଛନ୍ତି ପ୍ରଭୁଜୀ ମହାରାଜ, ସାକାରବାଦୀ ହୁଅନ୍ତୁ ନିରାକାରବାଦୀ ହୁଅନ୍ତୁ, ଆତ୍ମାର ସ୍ଥାୟିତ୍ୱ, ଆତ୍ମାର ସ୍ଥିତି, ଆତ୍ମା ଏହା ବିଷୟରେ କାହାର ସନ୍ଦେହ ନାହିଁ, ସମସ୍ତେ ମାନିଛନ୍ତି ଆତ୍ମା ହେଉଛି ନିତ୍ୟ। ତେଣୁ ଶରୀରର ଶାଶ୍ୱତତା ନାହିଁ, ଏଟା ନଷ୍ଟ ହିଁ ହେବ। ନା ସତ ବିଦ୍ୟତି ଭାବ, ନା ଭାବ ବିଦ୍ୟତି ସତ, ଭାବ କହୁଛନ୍ତି ନା ଭୂୟରୂପୀ ତତ୍ତ୍ୱଦର୍ଶୀ। ଏଇଟା ଦୁଇଟା ଜିନିଷ, ଯେଉଁଟା କେବେ ବି ନଷ୍ଟ ହେବନି ତା ପାଇଁ ଦୁଃଖ କରିବାର ନାହିଁ, କିଏ ସେଇଟା ଆତ୍ମା। ଆଉ ଯେଉଁଟା ନଷ୍ଟ ହେବ ହିଁ ତା ପାଇଁ ଦୁଃଖ କରିବାର ବି ନାହିଁ, କେଉଁଟା ଶରୀର, କାହା ପାଇଁ ତୁମେ ଦୁଃଖ କରୁଛ? ଶରୀରଟା ନଷ୍ଟ, ଏଇଟା ତାର ସତ୍ୟତା ନାହିଁ, ଏଇଟା ନଷ୍ଟ ହିଁ ହେବ, ତା ପାଇଁ ଦୁଃଖ କରିବାର କିଛି ନାହିଁ, ଯେଉଁଟା ନଷ୍ଟ ହେବ ତା କାହିଁ ଦୁଃଖ କରିବ? ଆଉ ଯେଉଁ ନଷ୍ଟ ହେବନି କେଉଁଟା ଆତ୍ମା, ତା ପାଇଁ ଦୁଃଖ କରିବାର ନାହିଁ, କୌଣସି ଦୃଷ୍ଟିରେ ତୁମର ଦୁଃଖ କରିବାର ନାହିଁ। ଭଗବାନ ଅର୍ଜୁନକୁ ବୁଝିବାର ତାତ୍ପର୍ଯ୍ୟ ହେଉଛି ଏଇଟାକୁ ବର୍ତ୍ତମାନ ବ୍ୟାଖ୍ୟା କରିବେ, ନା ଭାବ ବିଦ୍ୟତେ ସତମ, ତା ପରବର୍ତ୍ତୀ ଶ୍ଳୋକକୁ ଲଗେଇବେ ପୁଣି ଚାଲିବ। ବର୍ତ୍ତମାନ ଆତ୍ମାର ଆହୁରି ବ୍ୟାଖ୍ୟା କରିକି ଗାଇଯିବେ, ନ ଯାଏତେ ବିରତେ ବା କଦାଚିତ ଆରମ୍ଭ କରିବା ସଞ୍ଚି ଜୀବନାନୀ ପୁରା ଲଗେଇବେ। ଏତେ ସୁନ୍ଦର ଭଗବାନ ଶରୀର ଆଉ ଆତ୍ମା ଚିତ୍ ଅଚିତ ପୁରା ଅଲଗା ଅଲଗା କରିଦେଇଛି, କ୍ଷୀର ନୀରକୁ ଯେମିତି ଅଲଗା କରନ୍ତି ସେମିତି ଅଲଗା କରିଦେଇଛି। ଆଉ ସେଥିପାଇଁ ହିଁ ଆମର ଗୌଡ଼ୀୟ ବୈଷ୍ଣବ ଫିଲୋସଫିରେ ପ୍ରଥମେ ଗୀତାର ଜ୍ଞାନକୁ ହିଁ ଶ୍ରେଷ୍ଠ ବୋଲି ସବୁବେଳେ ଆଗେ ଦିଆଯାଏ, ପ୍ରାଧାନ୍ୟ ଦିଆଯାଏ, ଏଟା ଫାଉଣ୍ଡେସନ ଜିନିଷ। ଆଉ ୟା ପରେ ଜ୍ଞାନ ନ ରହିଲା ସେ ଉପର ଜିନିଷ ଗୁଡ଼ା ସେ କ'ଣ ଜାଣେ, ସେ ଶରଣାଗତ କ'ଣ ହେବ? ସେ ଯାହା କରିବ ସବୁ ତା ଦେହକୁ ନେଇକି ଯୋଡ଼ିବ, ଆଉ ଦେହ ମନ ଇନ୍ଦ୍ରିୟକୁ ନେଇ ଯୋଡ଼ିବ, ଆତ୍ମା କଥା କ'ଣ ସେ କରିପାରେ? ଠିକ୍ ଅଛି, ଆସନ୍ତାକାଲି ଆମେ ଶ୍ରବଣ କରିବା। ହରେ କୃଷ୍ଣ, ଜୟ ଶ୍ରୀମଦ୍ ଭଗବତ୍ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୋର।